ॐ अज्ञानतिमिरन्धस्य ज्ञानञ्जनशलाकया चक्षुरुन्मीलयमन्तस्य श्रीचैतन्यमनोदिष्टं स्थापितं जलभूतले स्वयंरूपं सदा वैभवं ददाति नमो विष्णुपदाय कृष्णपृष्ठाय भूतले श्रीमते देवताकास्वामिनिति नाम्नि नमाचार्यपादाय नितये कृपाप्रदायिने गौरकथाधामदाय नगरग्रामतारिणे नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्तस्वामिनिति नाम्नि नमस्ते सारस्वतीदेवे गौरवाणी प्रचारिणे निर्विशेषशून्यवादि पाश्चात्यरसतारिणे वञ्चाकल्पतरुभ्यश्च कृपासिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः गुरवे गौरचन्द्राय राधिकायै सदालये कृष्णाय कृष्णभक्ताय तद्भक्ताय महावदन्याय कृष्णप्रेमप्रदाय ते कृष्णाय कृष्णचैतन्यनाम्ने गौरतुते नमः पञ्चतत्त्वात्मकं कृष्णं भक्तरूपस्वरूपकं भक्तावतारं भक्ताक्षं नमामि भक्तसत्यगं श्रीरूपसि सनातनावटरघुनाथ शिवगोपालभट्टादासरघुनाथ जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरभक्तवृंद हरे कृष्णा कृष्ण कृष्ण हरे 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 राम 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 ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय बहुत बहुत धन्यवाद आपके भक्त सज्जन वृंदन को। তো গত রপান না গতবার আমরা কোন গোটে কোশ্চেন আনসার কার্যক্রমে হঠাৎ তিনটা বেলে সরতু ফোন করা তিনটা বেলে কি আসবে তো সেমি আলোচনা করলে আমি কিছু কিছু কথা ভগবান এই জমিতে আলোচনা করব ক্লাস নে মু কহিবে ভগবান শুনে এই ভাবে ক্লাস কথা কইলে ধরে আমরা আমার ভিতরে কিছু আলোচনা করিবা সমস্তকর উপলব্ধি অভিজ্ঞতা সমস্ত প্রদান করি ନିଜ ନିଜର ଆଧ୍ୟାତ୍ମିକ ଜୀବନର ସ୍ଥିତି ବା ମାନଦଣ୍ଡ ଆମେ କିଏ କେଉଁଠି ଉପସ୍ଥିତ ଅଛନ୍ତି ଭକ୍ତିରେ ନିଜକୁ ଜାଣିବା ପାଇଁ ଯେ ମୁଁ ଭକ୍ତି କରୁଛି ମୋ ଭକ୍ତିର ସ୍ଥିତି କେଉଁଠି ହବା ଉଚିତ କୃଷ୍ଣ ମୋତେ କେତେବେଳେ ଗ୍ରହଣ କରିବେ କେଉଁ ସ୍ଥିତିକୁ ଗଲେ ଯେହେତୁ ଆମେ ଜାଣିଛନ୍ତି ମେଟ୍ରିକ ପାସ୍ ନହେଲେ କିଛି ହୁଏନି କିନ୍ତୁ ଏବେ ଗ୍ରାଜୁଏଟ୍ କେତେ କ'ଣ ପାଠ ପଢିଲେ ବି ଚାକିରି ହଉନି ଠିକ ସେଇଭଳିଆ ତ କେତେବେଳେ ଗୋଟେ ଇଞ୍ଜିନିୟର ଲେବର ଭଳିଆ ଦରମା କରୁଛନ୍ତି ଆମେ ତ ସେଇଥିପାଇଁ ଆମକୁ ବୁଝିବା ହିଁ ଦରକାର ଆଧ୍ୟାତ୍ମିକ ଜୀବନରେ କୃଷ୍ଣଙ୍କ ପାଖକୁ ଯିବା ପାଇଁ ହେଲେ ଗୁରୁ ଆଉ କୃଷ୍ଣଙ୍କର ପ୍ରସନ୍ନତା କରିବାକୁ ହେଲେ ଆମକୁ କ'ଣ କ'ଣ ଆମର ଯୋଗ୍ୟତା ଦରକାର ସେଇ ହିସାବରେ ମୁଁ କୋଉ ସ୍ଥିତିରେ ଅଛି କୋଉ ସ୍ତରରେ ଅଛି ଏଇଟା ହଉଛି ବିଚାର ତ ସେଥିପାଇଁ କହୁଥିଲି ଆମେ କିଛି କିଛି ଆଲୋଚନା କରିବା ପାଇଁ ଉପଦେଶ ଅମୃତ ଭକ୍ତିର ସମିତ ସିନ୍ଧୁ ହରିନାମ ଚିନ୍ତାମଣି ଶିକ୍ଷାସ୍ତକମ୍ ଏସବୁ ଗୁଡାକୁ ଆମେ ଏମିତି କିଛି କିଛି ଦିନ କରିବା କଥା ତ ସେଥିପାଇଁ ଷ୍ଟାର୍ଟ କଲେ ପ୍ରଥମେ ହେଉଛି ଉପଦେଶ ଅମୃତ ମାନେ ବୁଝିପାରୁଛନ୍ତି ନାଁଟା କ'ଣ ତ ଉପଦେଶାମୃତ ବହି କାହା କାହା ଘରେ ଅଛି କହିଲେ ହାତ ଉଠିଲେ କାହା ପାଖରେ ଅଛି ବହି କାହା ପାଖରେ ନାହିଁ ଅଛି ତ ଉପଦେଶ ଆମେ ତ ନ ପଢିଲେ ତ କେନେ ରୂପ ଗୋସ୍ୱାମୀ ଦେଇଛନ୍ତି ଭକ୍ତି ଗୋଟେ ଜଣେ ଭକ୍ତର ତାର ନିୟମାବଳୀ विधि विधान आध्यात्मिक स्तर दी भक्ति स्तर भक्ति निर्देश जो भक्ति जो भक्ति स्तर नुह भक्ति जगत रे जो आचरण विधि ये आचरण विधि स्तर जानवाप उपदेश उपमाने कौन उप आदेश अमृत उपमाने निकट तो उपमाने निकट कहार निकट ना भगवान को निकट भगवान को निकट को जीवाप जो जो आदेश रही भगवान जहाँ जहाँ शुद्ध वक्ता आचार्य मैंने जो जो निर्देश आज्ञा नहीं पालन करिया जहाद्वारा कि आम कृष्ण सेवार नियोजित हो पार तो से सब आदेश को जे पालन कर अमृत तत्व व अमृतमय जीवन लाभ कर ये हूँ उपदेश अमृत तो आम जब कह ना विधि विधान रूल रेगुलेशन कह समस्त मन कौन एत कथ खाली कौन कर आम जब भक्ति आरंभ करते से दल को आ जाए कौन किसी नहीं जप कर जहाँ खाऊ किसी असुविधा नहीं गोटे बेला जप कर फास्ट कह जाए मारे लेखा करो किसी असुविधा नहीं तो तुम धीरे धीरे तुम जी छुआ स्कूल को गले कहो किसी टाइम से गोल मड़ेब यह शिक्षा धीरे 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 आरंभ हुए सेमती आमको हूँ कौन जप गोटे माला करो कर कहीं ये चारिमाला करसा छाड़ ना कि जो चार नियम कहीं छाड़ ना भगवान की प्रसाद पा ना कहीं एकादशी कर गोटे 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 आरंभ लगता है ये प्रेसर पका हूँ कहीं जिते उन्नत स्थित की जीव से कृष्ण प्रिय हवा तो से तो ये उपदेश तो स्पेशली जमी श्री चैतन्य महाप्रभु शिक्षाष्टक नहीं शिक्षाष्टक श्लोक से शास्त्र सब सार कथा दे दी आठटा श्लोक को जो अनुसरण कर शिक्षाष्टक आलोचना करवा महाप्रभु तो ये शेष देखी कौ स्तर आपण मैंने आसने कि नुह क्लास प्रभु क्लास देखिए भाविक आसबे एटा हूँ गोटे आलोचना चक्र समस्त भितर गोटे डिस्कसन करवा आमर कौन असुविधा सुविधा रही जाटा हूँ कथा ये नुहे प्रभु आसवे प्रभु तो प्रकार मुझे पढ़ी आसनी आम समस्त जीवन जहाँ जार अनुभव अनुभूति स्पेशली नित्यानंद नित्यानंद प्रभु आम नवाचार्य प्रभु सी आमको गाइड दौरान ये सब विषय से आमको आहरी आगे ना से पूरा भक्ति मानते स्थिति के पढ़ी कथा से तो आयम कानून भितर जापारे बस समस्त खूब गुरुत्वपूर्ण ये चिंता कल निज भितर आगे आलोचना कर तो जहाँ भी हूँ तो जेहेतु आज आम उपस्थित होती से विषय आलोचना करने तो स्पेशली उपदेश मित्र जो शिक्षा रही उपदेश मित्र शिक्षा आम कौन कर शुद्ध कर आम भक्ति को परिपुष्टता परिपुष्ट कर उपदेश से आम अध्ययन करवा एकांत दरकार आ विशेष करी तो जदि आम ये उपदेश नियम को एगारटा श्लोक अच्छे मात्र एगारटा श्लोक तो दूर कथा चारिटा श्लोक केवल रही प्रथम आम भजन गाउन प्रतिदिन जो ओहे वैष्णव ठाकुर दया सागर दास करुणा कर तो सीटी कौन कहते ओहे वैष्णव ठाकुर दया सागर एदासे करुणा कर दिया पद छाया शोधे आमारे तुमार चरण पद छय बेग दमी छय दोष शुद्धि छय गुण देह दसे छय सत संग देहरे आमारे बसे संगे ये जो भजन टा हूँ उपदेश कौन छय बेग दमी छय दोष शुद्धि छय गुण देह दासे छय सत संग देह आमारे बसे संगे आसे चार जिन এগারো শ্লোক তো রয়েছে, স্পেশালি প্রথম চারিটা শ্লোক। আমি যদি এগারোটা পর্যন্ত যাইপারলে আপনার সময় দিলে তো বহুত ভালো কথা, নহলে এই চারিটা শ্লোক কমসে কম আমি আলোচনা করি, দেখিও কেতে দূর যাচ্ছ। তো প্রথম কথা কোন, ছয় বেগদমী, এ নয় কি ছয় বেগদমী, ছয়টা বেগ কোন, বেগ মানে গতি, ছয়টা বেগ, ছয় দোষ আমার, ছয়টা বেগ আপনার অছি না নাই কাজ বুঝি পড়না, ছয়টা বেগ কোন, ছটা দোষ অছি, ছটা দোষ কোন কোন আমার দোষ অছি না কিছু জগৎ, আমার দোষ নেই পুরা নির্দোষ, আমি জগতে নির্মুক্ত পুরা মুক্ত অছি না কিছু দোষ, জানিছেন কি ভাই চিন্তা করছেন এটা ভজন তো গাওছেন, ছয় দোষ ছটা দোষ আমার ভিতরে কোন কোন রয়ে যাচ্ছে, আউ ছয়টা গুণ আর ছটা সৎসঙ্গ কোন, কোন ছটা গুণ হওয়া দরকার মোহ ভিতরে কতটা আছে আর ছটা সৎসঙ্গ, এই উপদেশ আমাদের চারটা শ্লোকরে চারটা কথা দিয়া যাইছি, আমি এইসব আলোচনা করিয়া। তো তারপর স্পেশালি এইসব করিয়া দ্বারা হব কোন, মন ইন্দ্রিয় সংযত হয়ে আমার যে মন আর যে আমার ইন্দ্রিয় অনেক, মন আপনার অছি তো না অছি, নিয়ে আসছেন এদিকে না ঘর রক্ষি আসছেন, সাঙ্গের অছি, তো মন ও ইন্দ্রিয় অছি কি নিরন্তর আমার সাঙ্গের অছি, এ সংসার আমাকে নিয়ে আসছে কি, এ ভৌতিক সংসার আমি আসছেন কোন পাই, কে নিয়ে আসছেন, এ দুঃখকু এ জড় জগৎকু যেটি তীর্থাপ জীবক মিলুছে কি নিয়ে আসছে কোন পাই নিয়ে আসছে, এই মন ও ইন্দ্রিয় নিয়ে আসছে, এটি যাহা সুখ দুঃখ অনুভব হচ্ছে কি দৌছে, এই মন ইন্দ্রিয় দৌছে, মন কৌছি দুঃখ মন কৌছি এটা সুখ নুই, দক্ষিণ সাউথ ইন্ডিয়াতে সব খটা খাইবে, সে চারু হো রসম হো সম্বর হো লেমন রাইস হো দই রাইস হো সব খটা আইটম তাকে তাকে মন তাঙ্কর সুট করে দিয়ে এইটা ভাল বুঝিপারছেন, তো কিন্তু আমার পাই সেগুলা সব খটা খাইবে খাইব কি, সব আইটম খটা তাকে সব আইটম খটা হলে ভাল লাগে, আমি গোটে আইটম খটা হলে ভাল লাগে, ঠিক যেমনি আম মন ইন্দ্রিয় যাহাকে যেভাবে রুচি বনাই দিয়েছে আমাকে ঠিক সেইভাবে মন ইন্দ্রিয় আমাকে জগতের এই জগতের রুচিকর বনাই দিয়েছে, এই জগতের ইন্দ্রিয় সুখ ভোগ কু আমাকে রুচিকর বনাই দিয়েছে, সে এই সংসার আসবার কারণ হচ্ছে কোণ মন আর ইন্দ্রিয় পাই, ভগবান পাখ গলে কোণ হব কেমি যা এই মন ইন্দ্রিয় পাই, যদি কৃষ্ণ পাখকে যা চাইবা তাহলে এই মন ইন্দ্রিয় যদি সংযত হয়ে যাব আমার মন ইন্দ্রিয় যেতে শুদ্ধ হয়ে যাব পবিত্র হয়ে যাব সেতবে আমি ভগবান পাখ যাইপারি, এটা হচ্ছে কারণ, আমার মন ইন্দ্রিয় কোণ পবিত্র শুদ্ধ হয়ে যাচ্ছে সমস্ত মন ইন্দ্রিয় পবিত্র শুদ্ধ আমি সেটা বিচার করে না, সেটি এই শ্লোকরে কুযাচ্ছে যে এই প্রশ্ন আসে রূপ গোস্বামী সে কথা কুচি যে যে সমস্তে গোটে গোটে বহি রাখবে বহুত ইম্পর্টাণ্ট, এবে হয়েছি এ বহিটা যে ন পড়িথিব হরিনাম দীক্ষিতকে দিয়া যাবে, আগরু তো রেকমেন্ড হয়েছে সেটা পড়া আমি বাধ্য, দীক্ষা হওয়া হলে বইটা পড়া সারিবে, ছোট বইটা না কত পেজ র বইটি কি বলি খালি উপদেশ কোন স্থিতির আছে এইটা হচ্ছে কথা, সেইটাই তো যেহেতু এটা দিয়া যাইছি এই উপদেশ আমি তো ব্রাহ্মণ দীক্ষা নিতে হলে সে এক্সাম হল করে যাইপারিব এইটা যদি ন পড়িত, যে ব্রাহ্মণ দীক্ষা যে নব ব্রাহ্মণ দীক্ষা পাই তার যে পরীক্ষা হল অছি যে বহি দিয়া হয়েছে পড়িয়া পাই ভাগবত পঞ্চম স্কন্ধ পর্যন্ত পড়িবে উপদেশ আমি তো পড়িবে ভক্তি রস আমি তো সিন্ধু পড়িবে সবগুলি সব পড়িবে ভগবত গীতা পড়িবে, এই বই গুড়া ন পড়িলে আপনার পরীক্ষা হলে বি বসিপারিবে পছরে আপন পছ কথা অন্যান্য যাই, তো তো এইটি কম করা যাইছি, আজি আমি প্রথমে শ্লোকটাকে আবৃত্তি করিয়া সমস্তে আচ্ছা এই শ্লোকটি লক্ষ্য করন্তু সমস্তে। এটা উপদেশ অমৃতর 1 নম্বর শ্লোক, সমস্তে বহু সঙ্গে সঙ্গে পড়ি মো পরে পরে। বাচ বেগম মনস ক্রোধ বেগম, বাচ বেগম মনস ক্রোধ বেগম, জিহ্বা বেগম উদর উপস্থ বেগম, জিহ্বা বেগম উদর উপস্থ বেগম, এতান বেগম জো বিষহেত ধীরা, এতান বেগম জো বিষহেত ধীরা, সর্বমপি মাম পৃথিবীম সশিষ্যাম, সর্বমপি মাম পৃথিবীম সশিষ্যাম। অনুবাদ বাক্য জন্য পড়ুন।
যে শান্তশিষ্ট ব্যক্তি বাক বেগ মন বেগ ক্রোধ বেগ এবং জিহ্বা উদর ও জনেন্দ্রিয়র বেগকু সহ্য করি পারে, সে সমগ্র জগতরে শিষ্য গ্রহণ করিবার যোগ্য বিবেচিত হুয়ে।
বুঝিপাইলু? সমগ্র জগতর যে শিষ্য গ্রহণ করিবার যোগ্য বিবেচিত এতিকি যে করে, তা মানে সে হচ্ছে মুক্ত পুরুষ, মুক্ত স্থিতি কি চাইব, সংসার তার বন্ধন না। সে যাহা কু চাহিব জগতরু যো জীবকু সংসার উদ্ধার করদবা পাই সে উদ্ধার করতে, আর নিজে উদ্ধার হব না, উদ্ধার হব না উদ্ধার। সেইপাই তো সারা সংসার শিষ্য গ্রহণ সেই মানে করতে, আমি গুরু গ্রহণ করছি ঠিক আছে জানুছি, এ যা কলি সংসার লোক কোন করছেন, হ্যাঁ যা কলি গোটে বাবা ঠু দীক্ষা নিয়ে গেলে গলা, কিন্তু তা ভিতরে এতিকি কোয়ালিটি রহবা দরকার। ভগবান পাখু যা হলে এতিকি কোয়ালিটি প্রথম শ্লোকের দিয়া হয়েছে, এতিকি বেগকু সে দমন করে, তার যে বেগ ইন্দ্রিয়র বেগ সব দিয়া হয়েছে, এই 6টা বেগ রইলা মনে রইলা কোন কোন বলি, বাচ বেগ, বাচ বেগ মানে কোন বাক্যর বেগ, তো তারপরে কোন হচ্ছে কোন বাচ বেগ মানস ক্রোধ বেগ, মনর বেগ, মনর বেগ অছি না নাই অছি তো কে জানতে মনর বেগ, আমার সমস্ত করেছি অর্জুন কোন কহিলেন অনিচ্ছন্নপি বাসনে বলা দিব নিয়োজিত, যে গীতারে কহিলে না চঞ্চল হই মন কৃষ্ণ প্রভাদি বলবদৃঢ়, যে এই মন এতে চঞ্চল বরং বায়ুকু হাত মুঠায় রক্ষি হচ্ছে কিন্তু মনকু হাত মুঠায় রক্ষি হয়নি, বুঝছি কি হয়নি, তো সেই মনকু কেমিতি হাত মুঠা প্রয়োগ, নিজর ইচ্ছা অনুসারে মন চালিব, নিজ মনকু নিজ আয়ত্তক আনিব, যেত মন নিজ কন্ট্রোল কু আসিযিব, আসিপারিব না নাই প্রশ্ন আসে, আসিপারিব না নাই কোন হব না নাই হব নি, আমি দেখুন যেত আমি ভক্তি করুনুলে বাহার জগতরে আমি মাছ মাংস খাওলে, সেই মন হজার গুরু থা খুব না আমি মনকু ডিসাইড করতে না কেবে একসেপ্ট করি পারিবনি, আমি মন উপরে লগাম লগাইলে আমি খাইবি তো নাই, যে তোর দৃঢ় নিশ্চয় মন বাধ্য করুছি মন হচ্ছে যাই দে ঘৃণা লাগুছি, সেই মন উপর বসিবু তো হয়ে না হয়েছি না নাই হয়েছি, যদি মন খাদ্যরে হয়েছে মন কৌছি তু জপ কর না, মন কৌছি তু তিল কর না লজ্জা লাগুছে, মন কৌছি ভক্ত সঙ্গকু যা না কৌতু না আগুরু বাধা দৌতলা প্রতি ক্ষেত্রে, কিন্তু মন এবে নিজর হয়েগল না, সেটি মনকু নিজর করিয়া পাইব, যেমিতি ধীরে ধীরে মন আমাকে ষোলমাড়া করতে পড়ুছি সকাল মঙ্গল আরতি করছি, মন মন আমি কৌ নাই কি না না শীত দিন আইলে জমা মঙ্গল আরতি কর না জমা থা কবল ছাড় না কৌছি না, মন দিনে দিন পুরো মন দিনে দিন কৌছি না না আজ মঙ্গল আরতি করি গুর আর লক্ষ্মী পূজা আজ গুরুবার মানবসা উঠে উঠতে পূজা মন পুরা রাত্রি মন রেডি ଝିଙ୍କାଲି ଗୁରୁବାର ଯେମିତି ଆଜି ଏକାଦଶୀ ଆଜି ଜନ୍ମାଷ୍ଟମୀ ଉପବାସ କର ନା ଉପବାସ କଲେ ଦେହ ଖରାପ ମନ ବୁଝି ଦଉଛି ପୁଣି ଦିନେ କଣ ହଉଛି ନା ମନ ଯେତେ ଅଭ୍ୟାସ ହେଲାଣି ମନ ନା କିଛି ପ୍ରପର ପାଇଁ ପଡୁନି ଜନ୍ମାଷ୍ଟମୀ ରାତି ବାରଟା ପର୍ଯ୍ୟନ୍ତ କିଛି ଅସୁବିଧା ନୁହଁ ମନ ମାନି ହେଲାଣି ସିନେ କଷ୍ଟ ଜଣେ କହୁଛି ନାଇଁ ହେଇପାରିବନି ଏଟା ଅସମ୍ଭବ ଏଟା ଭୁଲ ଧାରଣା ହବ ତାକୁ ନିଜର କରିକି କରିନି ମନକୁ ବୁଝେଇ ଦବା ପାଇଁ ପଡିବ ନା ଆଜି ଏକାଦଶୀ ବାରଟାରେ ଧରିବି କିଛି ଅସୁବିଧା ଆଜି ମନ ଠିଆ ହବନି ମନ କୋଉ ଠିଆ ହବ ମନ ଯେମିତି ବୁଝେଇ ଦେଲେ ଆମେ ବୁଝିଯାଇଛି ସେମିତି ପ୍ରତି କ୍ଷେତ୍ରରେ ବୁଝିବା ପାଇଁ ପଡେ ସେ ଯେହେତୁ ଚଞ୍ଚଳ ସେଇଥିପାଇଁ ଏଇ କ୍ଷେତ୍ରରେ ଯେହେତୁ ଚଞ୍ଚଳତାର ଆସିକି ଧୀରେ ଧୀରେ ବସିଭୂତ ହେଇଗଲାଣି ତ ଠିକ ସେମିତି ମନକୁ କୃଷ୍ଣଙ୍କ ପାଖରେ କୃଷ୍ଣଙ୍କ ସେବାରେ ଯେତେବେଳେ ମନଟାକୁ ନିବେଶ ହେଇଯିବ ସେତେବେଳେ କଣ ହବ ତାକୁ ଆମେ ଜୟ କରିବା ସେ ଆମ ଆୟତ୍ତକୁ ଆସିବ ଜପ କଲାବେଳେ ମନ ଆମକୁ କହିଲେ ଅସ୍ଥିର କରିବ ଜପ କଲାବେଳେ କୁଆଡେ କୁଆଡେ ଯାଉଛି ନା ଶୁଣି ଶୁଣି ଜପ କରିବେ ଏଇଟାକୁ ପୁରା ଜୋର ଜୋରେ କାନରେ ଶୁଣି ଶୁଣି ବସିବ ଠିକ ସେଇଭଳି ସବୁ ବେଗ ଗୁଡା ସବୁ ବେଗ ଯେତେ ରହିଛି ତା ପୂର୍ବରୁ ଏଇ ଯୋଉ ବେଗ ଗୁଡା ରହିଛି ତା ପୂର୍ବରୁ ଏଠି କହୁଛନ୍ତି ଶ୍ରୀ ପ୍ରଭୁପାଦ ଏ ଗ୍ରନ୍ଥ ରଚନା କଲାବେଳେ ଏଠି ଗୋଟେ ପ୍ରଶ୍ନ ଉତ୍ଥାପନ କରିଛନ୍ତି ଏଇ ସବୁ ବେଗ ଆମେ ଆଲୋଚନା କରିବା ପୂର୍ବରୁ ତ ଫାଷ୍ଟ ଉଚ୍ଚା ଏଠି ପ୍ରଭୁପାଦ ମେନସନ କରିଛନ୍ତି ଶ୍ରୀମଦ ଭାଗବତର ଷଷ୍ଠ ସ୍କନ୍ଧର ପ୍ରଥମ ଅଧ୍ୟାୟରୁ ନଅ ଆଉ ଦଶ ଶ୍ଳୋକରେ ପ୍ରଭୁପାଦ କହୁଛନ୍ତି ଯେ ପ୍ରଭୁପାଦ କହିଛନ୍ତି କାହା କଥା ନାଇଁ ଅଜାମିଳ ଚରିତ୍ରର କଥା ଅଜାମିଳ ଚରିତ୍ରର କଥା ଉପାଖ୍ୟାନ ଏଠି କହୁଛନ୍ତି ପରିକିତ ମହାରାଜ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କ ସମ୍ମୁଖରେ ଅନେକ ଗୁଡିଏ ଚତୁର ପ୍ରଶ୍ନ ଉପସ୍ଥାପନ କରିଥିଲେ ସୁଖଦେବ ଗୋସ୍ୱାମୀଙ୍କୁ ପରିକିତ ମହାରାଜ ଅନେକ ଚତୁର ପ୍ରଶ୍ନ କରିଥିଲେ ଯେତେବେଳେ କରିଥିଲେ ଉପସ୍ଥାପନ କରିଥିଲେ ସେହି ପ୍ରଶ୍ନ ମାନଙ୍କ ମଧ୍ୟରୁ ଗୋଟିଏ ହେଲା ଯଦି ଲୋକେ ନିଜର ଇନ୍ଦ୍ରିୟ ଗଣକୁ ଆୟତ ବା ସଂଯତ କରି ନ ପାରନ୍ତି ତେବେ ସେମାନେ ପ୍ରାୟଶ୍ଚିତ କାହିଁକି କରନ୍ତି ଲୋକମାନେ ସମାଜରେ ପ୍ରାୟଶ୍ଚିତ କରୁଛନ୍ତି ନା ତ ପ୍ରାୟଶ୍ଚିତ କାହିଁକି କରୁଛନ୍ତି ସେ କଥା କରିଥିଲେ ଯେମିତି ଦୃଷ୍ଟାନ୍ତ ଏଠି ପ୍ରଭୁପାଦ ଦଉଛନ୍ତି କଣ ଦୃଷ୍ଟାନ୍ତ ସ୍ୱରୂପ ଜଣେ ଚୋର ଉତ୍ତମ ରୂପେ ଜାଣିପାରେ ଯେ ତାର ଚୋରି କାର୍ଯ୍ୟ ପାଇଁ ସେ ଗିରଫ ହୋଇପାରେ ସେ ଭଲ ଭାବରେ ଜାଣିଛି ଯେ ମୁଁ ଯଦି ଚୋରି କରୁଛି ଧରା ପଡ଼ିବି ଜେଲ ଯିବି ଏ କଥା ଦେଲେ ଏବଂ ଏପରିକି ସେ ବାସ୍ତବରେ ଦେଖିପାରେ ଯେ ଚୋର ପୋଲିସ ଦ୍ୱାରା ଗିରଫ ହୋଇଛି ତଥାପି ସେ ଚୋରି କରିବାକୁ ବିରତ ହୁଏ ନାହିଁ ଆହୁରି ଚୋରି କରେ କିନ୍ତୁ କିଛି ଚୋର ଥାନ୍ତି କଣ ଥାନ୍ତି ଚୋର ଜାଣିଛି ନେଇଛି ଚୋରି କରୁଛି ସେ ଲୋକଙ୍କୁ ବହୁତ ଦିନ ଜେଲ ମିଳିଲା କେହି କି ଜାଣୁ ବହୁତ ଦଣ୍ଡ ମିଳିଲା ଯେତେବେଳେ ଶୁଣୁଛନ୍ତି ସେ ଆଉ ଚୋରି କରିତେ ମନ ପଡ଼ୁନି ଏଇଟା ହଉଛି କଣ କିଛି ଲୋକ ଆଉ ଯିଏ କମ ବୁଦ୍ଧିମାନ ଲୋକ ସିଏ ଦେଖୁଛି ଚୋରକୁ ପିଟିଛନ୍ତି ଲୋକଙ୍କୁ ଧରା ପଡିଲା ଲୋକ ପିଟିଛନ୍ତି ଲଣ୍ଡା କରୁଛନ୍ତି ମାରିଛନ୍ତି ଜେଲ ଯାଇଛି ବହୁତ କଷ୍ଟ ପାଉଛି ତାପରେ ବି ଅନେକ ଲୋକ ଚୋରି ଛାଡି ଦେଇଛନ୍ତି ଆଉ କିଛି ଲୋକ ଜାଣିଛନ୍ତି ଯିଏ ଚୋରି କରିବା କଲେ ଏମିତି ଦଣ୍ଡ ମିଳୁଛି ଦଣ୍ଡ ମିଳୁଛି ବାରମ୍ବାର ସେ ଜେଲ ଯାଉଛି ଦଣ୍ଡ ପାଉଛି ପୁଣି ଆସୁଛି ପୁଣି ଚୋରି କରୁଛି କରି କରି ତାର ଏଠାରେ ବଦ ଅଭ୍ୟାସ ହେଇଯାଉଛି ତାକୁ ଚୋରି କରିବାରୁ ସେ ପ୍ରବଣତାକୁ ତ୍ୟାଗ କରିପାରୁନି ଛାଡିପାରୁଛି କି ଛାଡିପାରୁନି ବାରମ୍ବାର ଚୋରି କରୁଛି ଚୋରି କରିବା ତା ପ୍ରବଣତା ତା ଭିତରେ ବହୁ ମାତ୍ରାରେ ବଢିଯାଇଛି ଠିକ ସେଇଭଳିଆ ଏଠି ଏଠି କହିବା ତାତ୍ପର୍ଯ୍ୟ ହଉଛି କିଏ ବୁଦ୍ଧିମାନ ଲୋକ ଶୁଣିକି ଗ୍ରହଣ କରୁଛି କମ ବୁଦ୍ଧିମାନ ଲୋକ ଦେଖିକି କଣ ଗ୍ରହଣ କରୁଛି ଆଉ କିଛି ଅଛନ୍ତି କଣ ଏତେ ମୂର୍ଖ ଦେଖି ଚାହିଁ ଜାଣି ବୁଝି ସୁଝି ଦଣ୍ଡ ପାଇକି ବି ସିଏ ତ୍ୟାଗ କରୁ ସେ କଥା ଏଠି ପ୍ରଶ୍ନ ଯେ ଏ ଯୋଉ ପ୍ରାୟଶ୍ଚିତ ଲୋକ ଏଠି ପ୍ରଭୁ ପରିକିତ ମହାରାଜ ପଚାରି ଗୋଟେ ପ୍ରାୟଶ୍ଚିତ କଥା ଏଇ ଯୋଉ ପ୍ରାୟଶ୍ଚିତ କରୁଛନ୍ତି ଏଭଳିଆ ଚୋର ବାରମ୍ବାର ସମସ୍ତେ ଏଇ କଥା କରୁଛନ୍ତି ତ ସେ କଥାରେ କହୁଛନ୍ତି ଏପରିକି ଲୋକ ପ୍ରାୟଶ୍ଚିତ କଲେ ମଧ୍ୟ ଓ ସରକାରଙ୍କ ଦ୍ୱାରା ଦଣ୍ଡିତ ହେଲେ ମଧ୍ୟ ସେ ବନ୍ଦୀଶାଳାରୁ ଅର୍ଥାତ୍ ଜେଲରୁ ବାହାରକୁ ଆସିବା ମାତ୍ରେ ପୁନର୍ବାର ଚୋରି କଥା ତ ଏଇ ବନ୍ଦୀଶାଳାର ଦଣ୍ଡ ପ୍ରାୟଶ୍ଚିତ ବୋଲି ବିଚାର କରାଯାଏ ତେବେ ଏଭଳି ପ୍ରାୟଶ୍ଚିତର ଲାଭ କଣ ପରିକିତ ମହାରାଜ ଏଇଟା ପ୍ରଶ୍ନ କରେ ଏଭଳିଆ ଯଦି ଲୋକ ଏତେ କିଛି କଲେ ଏତେ ଦଣ୍ଡ ପାଇଲା ପରେ ଏତେ କିଛି କଷ୍ଟ ପାଇଲା ପରେ ଲୋକ ସେଇ ଭୁଲ କରୁଛନ୍ତି ତାହେଲେ ସେଇ ପ୍ରାୟଶ୍ଚିତର ମାନେ କଣ ବୋଲି କଣ ଭ୍ୟାଲୁ ଅଛି ପ୍ରାୟଶ୍ଚିତ ସେ କଥା ସେ ପଚାରୁଛନ୍ତି। ଏକ୍ଚୁଆଲି କଣ ତାର ଭେଲୁ କଣ, ତାର ଅର୍ଥ କଣ, କିଛି ଅଛି କି ଅର୍ଥ? ଯେମିତି ଟିଟି ଧରୁଛି ଟ୍ରେନରେ ଗଲା ବେଳକୁ ଫାଇନ୍ ଦଉଛନ୍ତି, ବୁଝୁଛନ୍ତି। ଏବେ ସରକାର କଣ ଲାଗୁ ହେଲା କି ନାହିଁ ଜାଣି ନାହିଁ, ପୁଣି 3 ମାସ ଏକ୍ସଟେନ୍ସନ ହେଇଗଲା, ହେଇଗଲା ନା ହେଇଗଲା। ତ ଲୋକଙ୍କୁ ଯେତେ ତାପରେ କଣ ଫାଇନ୍ ଲାଗିବନି, ତାପରେ ଲୋକ କଣ ହେଲମେଟ ବିନା ହେଲମେଟରେ ଚଲେଇବେନି ନା କରିବେ ନା ନାହିଁ? ଯେତେ ବୁଝେଇ ଯେତେ ସଚେତନ କରେଇଲେ ବି ଭୁଲ କରିବା ଲୋକ କରିବେ। ଏ ହଉଛି ଦୁନିଆର ନୀତି, ଏ ଜଗତର ନେଚର। ସେ ଜଗତକୁ ଏ ଲୋକ ଆସିଛି କଣ ପାଇଁ, କଣ ତାର ଭୁଲ କରିବାର ପ୍ରବଣତା ବେଶୀ, ଠିକ କରିବାର ମନୋଭାବ ବେଶୀ। ଗୋଟେ ଛୁଆକୁ ଛାଡ଼ିଦେବ ନା, ଛୋଟ ଦିନରୁ କେତେ କୋଉ ଛୁଆଟା ବେଶୀ ଭଲ କହୁଛି, ବାପା ମା ମୁଣ୍ଡିଆ ପ୍ରଣାମ କଲେ କରୁଛନ୍ତି, ସେଇ ଛୁଆ ଛୋଟ ଦିନରୁ କୋଉଟା ମାରିବ, କୋଉଟା ପିଟିବ, କୋଉଟା ଖାଇବ, କା ଭାଇ ହାତରୁ ବାପା ମା କେବେ ଶିଖିନି ଯେ ଭାଇ କହୁ ତୁ ଛଡେଇ ଆଣିକି ଖାଇଦବ, ଧରିଦିଅ ପ୍ୟାକେଟ ସାରା ବିସ୍କୁଟ, ଭାଇ ମାଗିଲେ ବି ଦବନି, କହୁଛି ନା କି ଶିଖିଛି ଛୁଆଟା ଛୋଟ ଦିନ, ଏତେ ସ୍ୱାର୍ଥ ବୁନିତି କି ଶିଖେଇଲା ଛୁଆଟା, ପୂର୍ବ ଜନ୍ମ ଅନୁସାରେ ତାର ସେ ସ୍ୱଭାବ। ତ ଏଇ ଜଗତକୁ ଭଲ ଲୋକ କେହି ଆସେନି, ସେଥିପାଇଁ ଆମର ବଦବ୍ୟାସ ବହୁତ। ଆମକୁ ବାପା ମା ସ୍କୁଲ ଶିକ୍ଷକ ସବୁ ଭଲ ଶିଖଉଛନ୍ତି, ଶିଖେଇତେ ଶିଖେଇତେ ବି ହେଇପାରୁନି। ଛୁଆକୁ ଖରାପ କିଏ ଶିଖଉଛି ଯେ, ଖରାପ ଶିଖଉନାହାନ୍ତି, ସେ ଅଟୋମେଟିକ ଖରାପ ସ୍ୱଭାବ ଅନୁସାରେ ହେଇଯାଉ। ଠିକ ସେମିତି ଏ ଜଗତରେ ଏଇ ଜଗତଟା ନେଚର ହଉଛି ସେଭଳିଆ ଯେ, ଏଠି ଯଦି ନିଜ ଇନ୍ଦ୍ରିୟକୁ ଆମେ ସଂଯୋଗ ବା ଆୟତ୍ତ ନ କରିପାରିବା ତ ତାହେଲେ ଭୁଲୁ ନାହିଁ। ଏଇ ପ୍ରାୟଶ୍ଚିତତା କହୁଛନ୍ତି, ପ୍ରାୟଶ୍ଚିତ ଭୁଲୁ ତ ଭୁଲିବ କଣ, ଏଇଟା ପ୍ରାୟଶ୍ଚିତ ନୁହେଁ। ସେଇପାଇଁ ତ ପ୍ରାୟଶ୍ଚିତକୁ ଏଠି ଭାଗ କରାହେଇଛି। ଭାଗବତରେ ଷଷ୍ଠ ସ୍କନ୍ଧ ଅଞ୍ଜାମିଳ ଚରିତ୍ରରେ ପ୍ରଭୁଜୀ ପ୍ରଭୁପାଦ କହିଲେ, ସେତେବେଳେ ପ୍ରାୟଶ୍ଚିତକୁ 3 ଭାଗରେ ବିଭକ୍ତ କରାଯାଇଛି। ପ୍ରାୟଶ୍ଚିତ ହଉଛି 3 ପ୍ରକାର, ଏକ ହଉଛି କର୍ମ ପ୍ରାୟଶ୍ଚିତ, ଜ୍ଞାନ ପ୍ରାୟଶ୍ଚିତ, ଭକ୍ତି ପ୍ରାୟଶ୍ଚିତ। ଯେତେବେଳେ କର୍ମ ଜ୍ଞାନ ଆଉ ଭକ୍ତି, କର୍ମ ଜ୍ଞାନ ଆଉ ଭକ୍ତି 3 ପ୍ରକାର ପ୍ରାୟଶ୍ଚିତ ରହିଛି, ସେ କଥାରେ କୁହାହଉଛି କଣ ଯେ, ବଳିକିତ ମହାରାଜ କହିଲେ, ପାପ କଲେ ଇହ ଲୋକରେ ରାଜଦଣ୍ଡ ଓ ଲୋକ ନିନ୍ଦିତ ଭୟ ଓ ପରଲୋକରେ ନରକ ଯନ୍ତ୍ରଣା ଘଟିଥାଏ। ଏହା ଦେଖି ଶୁଣି ବ୍ୟକ୍ତି ପାପକୁ ନିଜର ଅହିତକର ବୋଲି ଜାଣିପାରେ, କିନ୍ତୁ ଏହା ଜାଣି ସୁଦ୍ଧା ବିବଶ ହୋଇ ପ୍ରାୟଶ୍ଚିତ ପରେ ମଧ୍ୟ ବ୍ୟକ୍ତି ପୁନଃ ସେହି ପାପ କର୍ମ ହିଁ କରିଥାଏ। ଅତଏବ ଏ ପ୍ରକାର ପ୍ରାୟଶ୍ଚିତର ମୂଲ୍ୟ କଣ, ଏଟା ପରିଗ୍ରହ ମହାରାଜ କହିଲେ, ରାଜଦଣ୍ଡ ମିଳୁଛି, ଯେତେ ପନିସମେଣ୍ଟ ଜଗତରେ ମିଳୁଛି, ପୋଲିସ ଦ୍ୱାରା ମିଳୁଛି, ଜେଲ ଦ୍ୱାରା ମିଳୁଛି, ଏଇଟା ହଉଛି କର୍ମ ପ୍ରାୟଶ୍ଚିତ। ଏହି ପ୍ରାୟଶ୍ଚିତ ଦଣ୍ଡ ପାଇକି ଲୋକ ପୁଣି ଭୁଲ କରୁଛି, ଏଭଳିଆ ପ୍ରାୟଶ୍ଚିତର କିଛି ଭ୍ୟାଲୁ ନାହିଁ। ତ ଠିକ ସେଇଭଳିଆ ଜ୍ଞାନ ପ୍ରାୟଶ୍ଚିତ, ଯେମିତି କର୍ମ ପ୍ରାୟଶ୍ଚିତରେ ଆଉଛି କଣ, ସେ ହିନ୍ଦୁ ପୁଅ ମୁସଲମାନ ଝିଅକୁ ନେଇଗଲା, କଣ କରିବ, ତାକୁ ହିନ୍ଦୁ ସମାଜ ଆକ୍ସେପ୍ଟ କରୁନି, ଖ୍ରୀଷ୍ଟିଆନ ଝିଅକୁ ନେଇଗଲା ଆକ୍ସେପ୍ଟ କରୁନି, କଣ କରିବ ସେ କ୍ଷେତ୍ରରେ? ଚାନ୍ଦ୍ରାୟଣ ପ୍ରାୟଶ୍ଚିତ ଅଛି, ବୋରୁ ମାରିଦଉଛି ଲୋକ, ତା ପାଇଁ ପ୍ରାୟଶ୍ଚିତ ଦୌଡ଼ି ପକଉଛି, ଏତେ ଦିନ ବୁଲୁଛି, ତାର ପ୍ରାୟଶ୍ଚିତ ରହିଛି। କିନ୍ତୁ ଏଠି ପ୍ରଶ୍ନ ଆସୁଛି କଣ, ଯେମିତି ଚୋର ଚୋରି କଲା ପୁଣି ଜେଲ ଗଲା ଦଣ୍ଡ ପାଇଲା ପୁଣି ସେଇ ଚୋରି କରୁଛି, କରୁନି କି କରୁଛି? ଯେମିତି ମୁଁ ଗୋଟେ ଆପଣଙ୍କ ପାଖରେ ଭୁଲ କଲି, ଚାପୁଡ଼େ ପକେଇଲ ଲୋକ ଯେତେବେଳେ ବାଧ୍ୟ କରୁଛି, ତା ଭୁଲ ମାର୍ଗ, ହଁ ନହେଲେ ମୋର ଭୁଲ ହେଇଯାଇଛି ସରି, ହଁ ନହେଲେ ମୋର ଭୁଲ ହେଇଯାଇଛି, ହଁ ନହେଲେ ଅନ୍ତରୁ ସ୍ୱୀକାର କରୁନି, ହଁ କହୁଛନ୍ତି ଯଦି ମୋର ଭୁଲ ହେଇଯାଇଛି, ବହୁତ କିଛି ଝଗଡ଼ା ଯାଇଛି ପରେ ସେ କଣ ଅନ୍ତରୁ ତାକୁ ସ୍ୱୀକାର କରୁଛି, ପ୍ରାୟଶ୍ଚିତର ଅନ୍ତରରୁ ଗ୍ରହଣ କରୁଛି କି ମୋର ଭୁଲ ହେଇଛି ବୋଲି କରୁନି? ତ ସେଇଟା ହଉଛି ତା ପାଇଁ ପ୍ରୋବ୍ଲେମ। ଏଇଭଳିଆ ପ୍ରାୟଶ୍ଚିତ ଏଇଟା କର୍ମ ପ୍ରାୟଶ୍ଚିତ। ଆଉ ଜ୍ଞାନ ପ୍ରାୟଶ୍ଚିତ କଣ ନା, ଜ୍ଞାନ ପ୍ରାୟଶ୍ଚିତର କହୁଛନ୍ତି କଣ, ବେଳେବେଳେ ଏକ ଦୃଢ଼ ନିଶ୍ଚିତ ବ୍ୟକ୍ତି ପାପରୁ ନିବୃତ ହୁଏ, କିନ୍ତୁ କିଛି କାଳ ପରେ ପୁନର୍ବାର ସେଇ ପ୍ରକାର ପାପ ଆଚରଣ କରେ। ତେଣୁ ମୁଁ ମନେ କରେ ବାରମ୍ବାର ପାପ କରିବା ଓ ପ୍ରାୟଶ୍ଚିତ କରିବା ବିଧି ନିରର୍ଥକ ଅଟେ, ଏହା ହସ୍ତି ସ୍ନାନ ଭଳି ନିରର୍ଥକ ଅଟେ। କାରଣ ଏକ ହସ୍ତି ନଦୀ ମଧ୍ୟରେ ପ୍ରବେଶ କରି ଭଲ ଭାବରେ ସ୍ନାନ କରେ, କିନ୍ତୁ ନଦୀରୁ ଉପରକୁ ବା ସ୍ଥଳ ଭାଗକୁ ଉଠି ଆସିଲେ ସେ ନିଜ ଶୁଣ୍ଢରେ ଧୂଳି ମାଟି ଆଣି ତାର ମୁଣ୍ଡ ଓ ସମଗ୍ର ଶରୀରରେ ପକାଏ, ଅତେବେ ତାର ସ୍ନାନ ନିରର୍ଥକ ଅଟେ। তদ্রুপ ভাবে কর্মকাণ্ডীয় প্রায়শ্চিত হস্তি স্নান ভাবে নিরর্থক। কর্মকাণ্ডীয় কর্ম প্রায়শ্চিত হস্তি স্নান ভাবে নিরর্থক। লাভ কোন হচ্ছে? লাভ কিছু নাই না। হাতী যেতে সব স্নান করিবে, পানি রহিব, পুণি আসিব, যে ভুলিবে ভুলিবে ছুটি যেতে ছাটিব, সেই যোগ কথা হচ্ছে এই কথা। তো সেমিটি সংসার এইটি পরীক্ষিত মহারাজ কুজি এই যে প্রায়শ্চিত সংসার আমি কর্মকাণ্ডীয় ধারণে যে করুচি, কারণ বহুদিন পরে গোটে লোক আমিষ ছাড় দিয়েছি, বহুদিন পরে দেখিয়ে পুঁ তার কাহা সঙ্গ সংস্পর্শে আসিকি পুঁ আমিষ খাইবে করছে, বুঝছি না? জীবন সারা ছাড় দেলা মরলা বেড়ে তার পুঁ কৌছে মরলা বেড়ে মাছ খাইকি মরতাম, জীবন সারা বহুদিন ছাড়িছি, বহুদিন পরে পুঁ তা হচ্ছে। তেমন হস্তি স্নান ভাবে এই প্রায়শ্চিত বহু সময় স্নান করি উঠে আসি পুঁ ধুল ছাড় দেব, এইথির কিছু ভেঙ্গ না, এইথির জীবাত্মার কিছু এইথির তার কিছু কল্যাণ হব, সে কথা কৌছি এটা নিরর্থক কৌছ। তো সেইথিরে কুয়া হচ্ছে যে যেমিতি বাউঁশ পোতা জ্ঞান প্রায়শ্চিত কুয়া হচ্ছে বেণু গুড়মা বিবাহ বসি, এটি কৌছন্তি যে বেণু গুড়ম বিমান বসি যে যেমিতি কণ হুয়ে না বাউঁশ বুদা আছে মানে ঘাস পত্র আছে, ঘাসের আপনার বিষ পকাইল ঘাস মরিযাও দিন সবুদিন কে মরিগাল পুঁ উঠুছে না পুঁ আপনার বাউঁশ বাউঁশ বদল বাউঁশ মূল কাটি দেলে পুরা কাটি দেলে সেই বাউঁশ মূলরে পুরা নিয়া লগাই দেলে, বাউঁশ মূলরে শুখলা কাঠ পত্র দিয়ে নিয়া লগাই দেলে বাস আর বাউঁশ হবনি। পুঁ যেত বর্ষা হব তা তলুক যাওয়া যেপর্যন্ত তার মূল অছি তা তলে চের অছি ঘাসকু কেবে কুড়ি এই বালিরে ঘাস করুছি, বুঝছি না? পুরা ভিতর নইল আছে সে ঘাস করুছি, যেপর্যন্ত তার গোটে মঞ্জি কিছু গোটে সন্তক রয়েছে সে পর্যন্ত সে সেইটু পুঁ হব। সেটি জ্ঞান বহুত আমার ধাই পারে, জ্ঞান জ্ঞান অছি আমি জ্ঞান বলে বহুত কিছু জানিছি, সবু জানিলে বি কোন হয়েছে? তো আমি জানছি হিরণ্যকশিপুর কেতে জ্ঞান ছিল, সপ্তম স্কন্ধ ভাগবত যে জ্ঞান হিরণ্যকশিপুর দিয়েছে কেনা ভগবত পার্ষদ না বহুত জ্ঞান অছি কেতে বুঝেছি, আমি জানছি না রাবণ ছিল মহাজ্ঞানী, রাবণ মহাজ্ঞানী ছিল মহাজ্ঞানী হয়েকি কিন্তু যেতিকি ভুল করিয়া তো সব করতে সেই জ্ঞানটা কোন এই জ্ঞান প্রায়শ্চিত কি কাম করুন, জ্ঞান হচ্ছে কিন্তু অসল কাম ভগবান সেপাই কৌছে নমাং দুষ্কৃতি ন মূঢ়া প্রপদ্যন্তে নরাধম মায়া পরিত জ্ঞানম আসুরম ভাবমাশ্রিত, যে কৌছে নমাং দুষ্কৃতি ন মূঢ়া সেপাই কৌছে মায়া উপরিত জ্ঞান থাই পারে কিন্তু জ্ঞান কু বি বেড়ে বেড়ে মায়া অপহরণ করবে করে নি কি আমার কোন জ্ঞান নাই আমি নিশ্চিত সংসারে দিনে মরিবা জনা আছে না নাই নিশ্চিত কেতবে মরিয়া কে জানিছে কি সমস্ত তো জানিছে এ সংসারে কিছু নেই কি যা এটা সমস্ত জানিছে না তো জীবন সারা এত কষ্ট মানুষ এত ঘটুছি কোণ কোণ বঞ্চিয়া ঘটুছি লোক ভালো মুঠে খাইয়া ঘটুছি এতে কোনদিন কমে ঘটুছি লোভরে ঘটুছি আহরি মোর বেশি লোক জানো মো বড় ধনী মোর এত তালা বিল্ডিং হয়েছি ইয়ে হচ্ছে সে হচ্ছে লোক এইটা না কোণ লোক সুখরে রয়ে লোক সুখর অর্থ হি বুঝেনি খালি প্রতিপত্তি জানো মু কেতে বড় লোক মো প্রেস্টিজিয়াস মু কেতে বড় মহা বড় লোকটা এটা জানিয়া পাই লোক মরণ পরণ কি ঘটুছে জীবন কি সুতবা লোক ঘরে কেবল এইথিপাই বঞ্চিয়া পাই কি বঞ্চিয়া পাই কি ঘটুনি এই হচ্ছে ঘট জ্ঞান হয় তার জ্ঞান হচ্ছে তার সে জ্ঞানর ভ্যালু কোণ জীবন সারা টাকা পয়সা ব্যাঙ্কে রখিলে ভালরে দিনে খাউনি ভালো টিকে রেস্ট পাউনি পয়সার জীবনরে পয়সা যেমন জগতের সুখ পুরা স্বর্গ নব সে আছে ভাবুছে ভগবান নিয়ে পয়সা তো কথা হচ্ছে তাৎপর্য কোণ জ্ঞান সমস্ত করছে জ্ঞান থাই পারে কিন্তু জ্ঞানটা যদি কাম নয় আমি আচরণে ন লগাইলে সে বি কোণ হচ্ছে কোণ জ্ঞান প্রায়শ্চিত রাই যথার্থটা সে বি জ্ঞান দ্বীপে ন আসুতে জ্ঞানটা হচ্ছে কোণ দ্বীপ ভুলে জ্ঞানটা দ্বীপ ভুলে যেমিতি দ্বীপ জ্বলুছি পবন হলে কোণ হব দ্বীপটা ହଲିବାର ନାହିଁ, ସ୍ଥିର ହେଇକି ଆଉ ରହିପାରିବି ହେଇପାରିବ। ଆଉ ଯଦି ଜୋରେ ପବନ ହବ ବେଳେବେଳେ ଲିଭି ବି ଯିବ, ଯେମିତି ଲିଭି ଯାଉଛି ବା ଦୋହଲୁଛି ସ୍ଥିର ରହିପାରୁନି, ସେମିତି ଜ୍ଞାନ ଆମର ଥିଲେ ବି ଜ୍ଞାନଟା ଆମକୁ ଜୀବନରେ ଆଉ କଣ ହୁଏ, ଜ୍ଞାନରୁ ଅହଙ୍କାର ଆସେ, ଅହଙ୍କାର ଆସିବନି। ଦେଖିଛ ମୁଁ କେତେ ବଡ ପଣ୍ଡିତ, ମୁଁ କଣ ଜ୍ଞାନୀ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ କହିଦେଲେ ଯେ ଭଗବାନଙ୍କୁ ଚାରି ଜଣ ଲୋକ ପାଇବେନି। ଏଠି ତ କହିଲେ ଦୁଷ୍କୃତି ମୂଢ଼ା, ଏଇ ଜ୍ଞାନୀ ମାନେ ମୋତେ ଏଇ ଚାରି ଜଣ ପାଆନ୍ତିନି, ମୂଢ଼ ମାନେ ପାଇବେନି, ନମାନ ଦୁଷ୍କୃତି ମୂଢ଼ା ପ୍ରପତ୍ୟନ୍ତ ନରାଧମ ଅଧମ, ଯେଉଁମାନେ ଜୀବନରେ ଭକ୍ତି ଆଚରଣ କରୁନାହାନ୍ତି ସେମାନେ ତ ପାଇବେନି, ମାୟାବ୍ରତ ପାଇବେନି, ଅସୁର ଭାବ ମାନେ ପାଇବେନି। ଏଠି କଣ କହିଲେ ଜନ୍ମ ଐଶ୍ୱର୍ଯ୍ୟ ସୃତ ବିଶ୍ରୀ ଅଧମାନ ମଦତ, ମାନେ ଜ୍ଞାନର ଅହଙ୍କାର ଅଛି, ମୁଁ ଏତେ ବଡ ଜ୍ଞାନୀ ବୋଲି ତାର ଅହଙ୍କାର ଆସିବ। ଯୋଉ ଜ୍ଞାନ ଅହଙ୍କାର ଅଛି ସେଇ ଅହଙ୍କାର ବଶୀଭୂତ ହେଇଥିବା ଲୋକଟାର କେବେ ବି ଭଗବାନଙ୍କୁ ପାଇବ। ତ ଜ୍ଞାନର ଅହଙ୍କାର ଅଛି, ଦୀପ ଜଳୁଛି ଯେତେବେଳେ ଦେଖ ମୁଁ କେତେ ଜୋର ଜଳୁଛି, ଯେମିତି ଦୀପ ଆଲୋକ ଦେଖୁଛି ବୋଲି ଦେଖ ମୁଁ କମ ଜ୍ଞାନୀ ମୁଁ ଜାଣିଛି ବୋଲି, ଠିକ ସେମିତି ହବନି। ତ କିନ୍ତୁ କଥା ହଉଛି କଣ, ଏ ପ୍ରାୟଶ୍ଚିତଟା ବି ଯଥାର୍ଥ ପାଏ, ଜ୍ଞାନ ଥାଇଲେ ବି ଲୋକ ଭୁଲ କରୁ, ଜ୍ଞାନୀ ମାନେ କଣ ଭୁଲ କରୁନାହାନ୍ତି ଦୁନିଆରେ, ବ୍ରହ୍ମାଙ୍କର କଣ ଭୁଲ ହେଇନି, ଶିବଙ୍କର କଣ ଭୁଲ ହେଇନି, ଜ୍ଞାନ ଥିଲେ ବି ଭୁଲ ହବ। ସେ ଜ୍ଞାନ ପ୍ରାୟଶ୍ଚିତ ଯଥାର୍ଥ ପାଇଛୁ ନାହିଁ, ବହୁତ ଦିନ ଛାଡ଼ିଲା ପରେ ବି ଆଉ ଦିନେ ତାର ମନ ହଉଛି ସେ ତାହା ଗ୍ରହଣ କରିଛି। ଆଉ ଗୋଟେ କଥା କହୁଛନ୍ତି କଣ ନା, ଯଦି ଏଥିରେ ପରିକିତ ମହାରାଜ କହୁଛନ୍ତି ଏଥିରେ ଯଦି ଏଇ ପ୍ରାୟଶ୍ଚିତକୁ ପ୍ରକୃତ ପ୍ରାୟଶ୍ଚିତ ବୋଲି ମନେ କରୁନି, ତାହେଲେ ପ୍ରକୃତ ପ୍ରାୟଶ୍ଚିତ କଣ ନା, ଭକ୍ତି ପ୍ରାୟଶ୍ଚିତ ହିଁ ପ୍ରକୃତ ପ୍ରାୟଶ୍ଚିତ, ଭକ୍ତି ପ୍ରାୟଶ୍ଚିତ, ଭଗବାନଙ୍କ ନାମ ଯେ ନବ, ଭଗବାନଙ୍କ ଶରଣାଗତ ହବ। ଜ୍ଞାନୀ ଲୋକମାନେ ସଂସାରରୁ ଉଦ୍ଧାର ହେଇପାରିବେନି, ସଂସାର ବନ୍ଧନ ତାଙ୍କର ଛୁଟିବନି, କିନ୍ତୁ କେତେ ଲୋକ ଜଗତରେ ଜ୍ଞାନୀ ହେଇପାରିବେ, ଗୋଟେ ମୂର୍ଖଟେ କଣ ଭଗବାନ ପାଇବେନି, ପାଇବ ନା ନାହିଁ, ସବରୀର କଣ ଜ୍ଞାନ ଥିଲା, କେବଳ ଭଗବାନ ପ୍ରତି ଦୃଢ ବିଶ୍ୱାସ ଗୁରୁ ବାକ୍ୟରେ ଥିଲା। ନିଶାଦ ଗୁହକ ରାମଚନ୍ଦ୍ରଙ୍କୁ ପାଇଥିଲେ, ଯେତେ 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 ନିଚ କୂଳରେ ହେଲେ ବି ସେମାନେ ଭଗବାନଙ୍କୁ ପାଇପାରିବେ, ଯେତେ ଅସୁର କୂଳରେ ହେଲେ ବି ପଶୁ କୂଳରେ ହନୁମାନ ଭଳିଆ ହେଲେ ବହୁତ ଜ୍ଞାନ ନଥର, ଜ୍ଞାନ ସହିତ କିଛି ନାହିଁ, କିନ୍ତୁ ଭକ୍ତିଟା ହଉଛି ମୁଖ୍ୟ ଜିନିଷ, ଭକ୍ତି ପ୍ରାୟଶ୍ଚିତଟା ହଉଛି ପ୍ରକୃତ ପ୍ରାୟଶ୍ଚିତ। ଭକ୍ତି ପ୍ରାୟଶ୍ଚିତ ଉପମା ଦିଆହଉଛି, ଯେମିତି ସୂର୍ଯ୍ୟ ଉଦୟ ହେଲେ ସୂର୍ଯ୍ୟ ରଶ୍ମିରେ କୁହୁଡ଼ି କୁଆଡେ ଯିବ, ଶୀତ ଦିନରେ କୁହୁଡ଼ି ସୂର୍ଯ୍ୟ ଯେତେବେଳେ ଉଠିବ ରହିବ କି, କୁହୁଡ଼ିରେ ଅନାବାସ ନା ରହିବ କି, କୁହୁଡ଼ି କୁଆଡେ ପଡ଼ିବ, ଯେତେ ତୁଷାର ଯେତେ ଶୀତ ପଡ଼ିଥିବ କାକର ପଡ଼ିଥିବ କାକର ରହିବ କି, ସୂର୍ଯ୍ୟ କିରଣ ଆଇନ ରହିବ, ଠିକ ସେଭଳିଆ ଭକ୍ତି ପ୍ରାୟଶ୍ଚିତଟା ହଉଛି ପ୍ରକୃତ ପ୍ରାୟଶ୍ଚିତ। ଭକ୍ତିରେ ଯିଏ ସ୍ଥିର ହେଇଯାଇଛି ତାର ଭକ୍ତିଟା ସେଥିପାଇଁ ତୁଳନା କରାହେଇଛି କାହା ସହିତ, ମଣି ସହିତ, ଆମେ ଜାଣିଲେ ଜ୍ଞାନଟାକୁ କାହା ସହିତ ତୁଳନା କରାହଉଛି, ଦୀପ ସହିତ, ଦୀପ ଦୋହଲି ପାରେ କିନ୍ତୁ ମଣି ଆମେ ଜାଣୁଛୁ ନା, ମଣି ଯୋଉ ଭଗବାନଙ୍କ ଧାମରେ ଦିବ୍ୟ ମଣି ରହିଛନ୍ତି, ସାପ ମୁଣ୍ଡରେ ମଣିର ଯୋଉ ଆଲୋକ ରହିଛି, ସ୍ୱତଃସ୍ଫୃତ ମଣିର ଯୋଉ ଆଲୋକ ରହିଛି, ମଣି ଆଲୋକ କେବେ ଦୋହଲେନି, ମଣିଟା ତ ସ୍ୱ ତେଜରେ ତେଜିଆ ହଲି ବୋଲି ପବନ, ସେଠି ଭକ୍ତି ହଉଛି ସ୍ଥିର, ଭକ୍ତିଟା ହଉଛି ମଣି ଭଳି, ଭଗବାନଙ୍କୁ ଭକ୍ତିରେ ଯିଏ ଲାଗିଲେ, ଭଗବାନଙ୍କ ନାମ ଭଗବାନଙ୍କ ଆଚରଣରେ ଯେଉଁମାନେ ନିରନ୍ତର ଲାଗିଲେ ସେଟା ହଉଛି ସ୍ଥିର, ସେଠି ଭକ୍ତି ପ୍ରାୟଶ୍ଚିତଟା ହଉଛି ଜୀବନର ସର୍ବଶ୍ରେଷ୍ଠ ପ୍ରାୟଶ୍ଚିତ, ଅଜାମିଳ ଚରିତ୍ର ଅଛି ଯେମିତି ସେଇ କଥା ଏଇଠି ଏଇଠି ମେନସନ କରୁଛନ୍ତି ଏଇ ଏଇ ଟପିକରେ ଯେ ଡିଟେଲ ହିଁ କହୁଛନ୍ତି ଏଇଥିରେ, ମାନେ ଭକ୍ତି ପ୍ରାୟଶ୍ଚିତରେ ବହୁତ ଶ୍ଳୋକ କହୁଛନ୍ତି, ସେଠି କେଚିତ କବଳାୟା ଭକ୍ତ ବାସୁଦେବ ପରାୟଣ ଅଘଧୁନନ୍ତି କାସ୍ନେହ ନିହାର ମିବ ଭାସ୍କର, ଠିକ କହୁଛନ୍ତି ସୂର୍ଯ୍ୟ ରଜ କିରଣ ଯେମିତି ଉଦୟ ହେଲେ ଶୀତ କାକର ପଳେଇ ଯାଉଛି, ଠିକ ସେଭଳିଆ ଯେତେବେଳେ ଭକ୍ତି ଉଦୟ ହବ ସେତେବେଳେ ଅନ୍ଧକାର କୃଷ୍ଣ ସୂର୍ଯ୍ୟ ସମ ମାୟା ଅନ୍ଧକାର, ଯାହା କୃଷ୍ଣ ତା ନାହିଁ ମାୟାର ଅଧିକାର, ଯୋଉଠି କୃଷ୍ଣ ଉଦୟ ହେବେ ଯୋଉ ମନରେ କୃଷ୍ଣ ଚେତନାରୁ ଉଦୟ ହେଇଯିବ ସେଠି ଆଉ ଅନ୍ଧକାର ରହିପାରିବ। ସେଥିପାଇଁ କୃଷ୍ଣ ଗୀତାରେ କଣ କହିଲେ ନା ଲାଷ୍ଟରେ କହିଲେ ଯେ ଅନ୍ତ କାଳେ ଜମାମେବ ସ୍ମରଣ ଗୁପ୍ତ କଲେ ବରଂ ପ୍ରଜାତି ସମଦ ଭାବ ଜାତି ନାସ୍ତି ତ ସଂଶୟ। ଏଇ ପ୍ରାୟଶ୍ଚିତରେ କଣ କହୁଛନ୍ତି, ପ୍ରାୟଶ୍ଚିତ ଅନ୍ୟ ଯେକୌଣସି ପ୍ରାୟଶ୍ଚିତ କଲେ ବି ଯେହେତୁ ସେ ଅନ୍ତରୁ ସେଟାକୁ ଗ୍ରହଣ କରୁନାହାନ୍ତି ସେଥିପାଇଁ ତାକୁ ପୁଣି ଜନ୍ମ ମୃତ୍ୟୁ ଚକ୍ରରେ ବୁଲିବା ପାଇଁ ପଡିବ। ଅଜାମିଳ ଚରିତ୍ର ଏ କଥା କହୁଛି, କାହିଁକି ଅଜାମିଳ ମଲା ପରେ ଏମାନେ ଯେ ଭକ୍ତି କଲା ହରିନାମ କରିଛି ସେ ନାରାୟଣ ନାମ ଜପ କରି ସେଥିପାଇଁ କହୁଛନ୍ତି, ଆରେ ଇଏ ତ ଜୀବନ ସାରା ଏତେ ପାପ କରୁଛି, ସେଇଠି ପ୍ରାୟଶ୍ଚିତ କଥା ଗୁଡା ଆସୁଛି ଜଗତ ତମ ସହିତ ଯୁକ୍ତିରେ, ଯେତେବେଳେ ବିଷ୍ଣୁ ଭଗବାନଙ୍କ ଯୁକ୍ତିରେ ଏଇ କଥା ସବୁ ଆସୁଛି, ପରିକ୍ରମାରେ ସେଥିରେ ପ୍ରଶ୍ନ କରୁଛନ୍ତି। ସେ ଜ୍ଞାନ କର୍ମ ଯାହା ବି କଥା ଲୋକ ସଂସାର କର୍ମ ସାର କର୍ମ ଏତେ କରିଛି ସେତେ କରିଛି, ଏଗୁଡା ତାଙ୍କର ମୁକ୍ତି ରାସ୍ତା ଦେଖେଇବ କି? କର୍ମ ତାର ଜ୍ଞାନ କିଛି ତାକୁ ରାସ୍ତା ଦେଖିବନି। ଏଠି ଅଜାମେଳ କେତେ କର୍ମ କଣ କରିଥିଲେ, କେତେ କେତେ କଦର୍ଯ୍ୟ କର୍ମ କରିଥିଲା, କିନ୍ତୁ ଯେହେତୁ ଭକ୍ତିରେ ଯୁକ୍ତ ଥିଲା, ଭଗବାନଙ୍କ ନାମରେ ଯୁକ୍ତ ଥିଲା, ସେଇଥିପାଇଁ କଣ ହେଲା, ତାଙ୍କ ଅଜାମେଳକୁ ଉଦ୍ଧାର ମିଳିବ। ସେଠି ଭକ୍ତି ପ୍ରାୟଶ୍ଚିତ ହଉଛି ଶ୍ରେଷ୍ଠ ପ୍ରାୟଶ୍ଚିତ, ଏଇଟା ହଉଛି କଥା। ସେଇ ପ୍ରଶ୍ନ ପ୍ରସଙ୍ଗ ଯେତେବେଳେ ପ୍ରଭୁପାଦ ଏଇଠି କହୁଛନ୍ତି, ଉତ୍ଥାପନ କରୁଛନ୍ତି ସେଇ ପ୍ରସଙ୍ଗରେ ଏଇଠି, ଯେ ଆମର ଜାଣିବା ଦରକାର ଯେ ଭଗବାନ ମନ ଆଉ ଚେତନା ଆମର କଣ କରିବ ନା, ନିରନ୍ତର ଭଗବାନଙ୍କ ଚରଣାରବିନ୍ଦରେ କେତେବେଳେ ଲାଗି ରହିବ ନା, ଯେତେବେଳେ ଆମ ଏଇ ଇନ୍ଦ୍ରିୟ ଗୁଡା ସଂଯତ ହେଇଛି, ସେଥିପାଇଁ ଆମ ଚେତନା ଆମ ମନରେ କେମିତି ନିରନ୍ତର କୃଷ୍ଣ ଭାବନା କୃଷ୍ଣ ଚେତନା ନିରନ୍ତର ରହିବ, ଏଇଟା ହଉଛି ମୁଖ୍ୟ ଜିନିଷ। ଏଇ ଉପଦେଶ ମିତ୍ର ଏଇ ଶ୍ଲୋକରେ ବିଶେଷ ଭାବେ କୁହାଯାଉଛି। ତ ସେଇଥିପାଇଁ ଆମର ଗୋଟେ ଗୋଟେ ଟପିକ ରହିଛି, ଯିବା ପ୍ରଥମ ହଉଛି ବାଚବେଗ, ବାକ୍ୟର ବେଗ, ବାକ୍ୟର ଯୋଉ ବେଗ ରହିଛି। ୟାପରେ ଭକ୍ତିନ ଠାକୁର ବହୁତ ବହୁତ ଭଜନ ଗାଇଛନ୍ତି, ବହୁତ ଭଜନ। ତ ସେଇଥିପାଇଁ ତ ବାକ୍ୟର ବେଗ କଣ, ଆମ ବାକ୍ୟ ଦ୍ୱାରା ଆମର ଆଲୋଚନା ଯେ କ୍ଲାସ ଭାବିବେନି ଯେ କେବଳ ମୁଁ କହିବି, ଏଠି ଏବେ ଆଲୋଚନା ଆପଣ ମାନେ କରିବେ। ଏଇ ଯୋଉ ବାକ୍ୟ ବେଗ ଆମର ରହିଛି, ବାକିନ୍ଦ୍ରିୟ ସଂସାରରେ ଯେତେ ଅପ୍ରୀତିକର ପରିସ୍ଥିତି ହଉଛି, ଯେତିକି କଳି ଝଗଡା ହଉଛି, କଣ ପାଇଁ ହଉଛି, ବାକ୍ୟ ପାଇଁ ନା? ସେଥିପାଇଁ କୁହନ୍ତି ନା ଗାଁରେ ଗୋଟେ କଥା, କଥା କହ ନହେଲେ ଥା, ଗାଁରେ ଏଇ କଥା କୁହନ୍ତି, କହ ନହେଲେ ଥା। ସେଥିପାଇଁ ଏ କଥାରେ ଆଉ ଗୋଟେ କଥା ଯେତେବେଳେ ମିଶି ଯାଉଛି, ଏଠି ଅପ୍ରୀତିକର ପରିସ୍ଥିତି ଆସୁଛି। ସେଥିପାଇଁ କାୟମନ ବାକ୍ୟରେ ଭକ୍ତିନ ଠାକୁର କହୁଛନ୍ତି, କାୟମନ ବାକ୍ୟରେ ଯଦି ଆମେ କାହାକୁ ମନରେ ଦୁଃଖ ଦେଇଥିବା, କାହିଁକି ଦୁଃଖ ଦେଲେ ଦୁଃଖ ମିଳିବ, ସୁଖ ଦେଲେ ସୁଖ ମିଳିବ। ଆମର ଅପ୍ରୀତି ପାରିବାରିକ ଜୀବନରେ ଭାଇ ଭାଇ ଭିତରେ ଅପ୍ରୀତିକର ଯଦି କିଏ ଜଣେ ସହି ନିଏ, ଘରେ ଦିଟା ଘର ବନ୍ଧାରେ ଭାଙ୍ଗନ, କିନ୍ତୁ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା, ବାପ ପୁଅ ଭିତରେ ଝଗଡା, କଣ କହିବ, ଝଗଡା ମାନେ କଣ, ଏଇ କଥା ବାଗ୍ବେଗ ଅସଂଯତ ବ୍ୟବହାର। ସେଥିପାଇଁ ବାଚ୍ୟ ବେଗ, ବାକ୍ୟର ବେଗ, ଏଇ ବାକ୍ୟର ବେଗକୁ ସଂଯତ କରିବା। ତ କେମିତି ସଂଯତ କରିବା, କଣ କଣ ଉପମା ଆପଣମାନେ ଆଜି ପର୍ଯ୍ୟନ୍ତ ଜାଣିଛନ୍ତି, ଯେ ଆମର ବାକ୍ ଇନ୍ଦ୍ରିୟକୁ କେମିତି ଆମେ ସଂଯତ କରିପାରିବା, କଣ କଲେ ସଂଯତ ହବ ବାକ୍ ଇନ୍ଦ୍ରିୟ? ସମସ୍ତଙ୍କର ମୁହଁରୁ ଖରାପ କଥା ବାହାରେ ନା ନାହିଁ, ଅନ୍ୟ ଜଣେ ଗାଳି ଦଉଛି ଆମେ ଗାଳି ଦିଅନ୍ତି ନା ନାହିଁ, ଦିଅନ୍ତି ନା ନାହିଁ, ଦିଅନ୍ତି। ତ କୋଉ ଦ୍ୱାରା ଆମ ବାକ୍ୟ ବେଗ ସଂଯତ ହବା, କୋଉ କୋଉ ଦ୍ୱାରା ଆମ ବାକ୍ୟ ବେଗର ଖରାପ ହଉଛି, ସେଇଟା କୃଷ୍ଣ କଣ କହିଲୁ, ଭଗବତର କହିଲେ ମଚିତ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ମାମ ନିତ୍ୟମ ତୁଷ୍ୟନ୍ତି ଚରମନ୍ତି ଚ। କୃଷ୍ଣ କଥା କହିଲେ ଯେ ମଚିତ ମଦଗତ ପ୍ରାଣ, ମୋ ଭକ୍ତ ମୋ ଭକ୍ତ ଭିତରେ ଏକତ୍ର ହେବେ, କଣ କଥା ହେବେ, ବୋଧୟନ୍ତ ପରସ୍ପରମ, ଉଭୟ ଉଭୟଙ୍କ ଭିତରେ କଣ କଣ କଥା କରିବେ ନା, କଥାନ୍ତ କଥା ହେବେ, କଣ କଥା ହେବେ, ମୋ କଥା ହେବେ, ଉଭୟ ଉଭୟ ପରସ୍ପର ମଧ୍ୟରେ ମୋ କଥା ଆଲୋଚନା କରିବେ। କିନ୍ତୁ ଆମେ ଏତେ କାହାରେ କୁହନି, ହୁଏ କାହା ଭିତରୁ, ଆଜି ତୁମେ ଭାଗବତ କଣ ପଢିଥିଲ, କଣ ଶ୍ଲୋକ କରିଥିଲେ, ଆଜି ପ୍ରଭୁପାଦ ତାତ୍ପର୍ଯ୍ୟରେ କଣ ବର୍ଣ୍ଣନା କରିଥିଲ, କେବେ କେହି କାହାକୁ ଦେଖାହେଲେ କୁହନ୍ତୁ, କିଛି କଥା ନାହିଁ। ଏଇ କଥା ମୁଁ ଏଇଟା ପଢିଥିଲି କି ଏଇ କଥାଟା ଆଜି ଶୁଣିଥିଲି, ଆଜି ଏଇଠୁ ଏଇ କଥାଟା ଶୁଣିଥିଲି, ସେଇ ଉପମା ଆମର ଅଛି। ଟିଭି ସିରିଏଲରେ କଣ ଉପମା, କଳି ଝଗଡା ହେଇଥିଲା କି ଉପମା, ପରିବାରରେ ହଉ ସାହି ପଡ଼ିଶାରେ, ଏଇସବୁ ଉପମା ମୋର ନା, ବାକ୍ୟ ସଂଯତ ନା ଅସଂଯତ, ଅସଂଯତ। ଏମିତିକି ପ୍ରଭୁପାଦ କହୁଛନ୍ତି, ଯୋଉମାନେ ଏତେ ବଡ ବଡ ସବୁ ସଂସାର କଥା ଲେଖିଛନ୍ତି, ଏତେ ଏତେ ମୋଟା ମୋଟା ବହି, ସେ ରାଜନୀତି କଥା ହଉ, ସଂସାର ସଂସାରୀ କଥା ଯେତେ ମୋଟା ମୋଟା ବହିଠୁ ପେପରଠୁ ଆରମ୍ଭ କରିକି ଯେତେ ଯିଏ ଯିଏ ରଚନା କରୁଛି ନା, ତାକୁ ଯିଏ ବି ଯିଏ ପଢୁଛନ୍ତି, ତ ପ୍ରଭୁପାଦ ସେଇ କଥାରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭାବରେ, ଏଣା ହଉଛି ଗୋଟେ ଗୋଟେ ଶୈବ ଗୋଥର, ଏଟା ଗୋଟେ ଗୋରୁ ଆଉ ଗୋଧ ଛଡା କିଛି ନୁହଁ, ଏମାନେ ସବୁ ଗୋରୁ ଗଧ। କୃଷ୍ଣଙ୍କର ଏମାନେ କେବେ କୃପା ଅସୁର ବୋଲି କହୁଛନ୍ତି, କାହିଁକି ସୁଖଦେବ ଗୋସ୍ୱାମୀ ଭାଗବତରେ କହୁଛନ୍ତି। ଏତେ ଏତେ ବଡ ମୋଟା ବହିଟା ସିଏ ଲେଖିଛି ଲେଖିଛି ଯୋଉ କଥା ଗୁଡା ସିଏ ଲେଖିଛି, ସେ କଥା ଗୁଡା କଣ କୃଷ୍ଣଙ୍କୁ ପାଇବା କଥା କି ନୁହେଁ, ସେଇଥିପାଇଁ ସେଗୁଡା ସେଗୁଡା ଅନର୍ଥକ କେବଳ। ତ ଯେହେତୁ ଅନର୍ଥକ ତ ପଢିବା ଆଉ ଦି ଜଣ ଲେଖିଥିବା ଲୋକ ଉଭୟ ଗୋରୁ ଗଧ ଜୀବନ ପରବର୍ତ୍ତୀ ଜୀବନରେ ପାଇବ। ସେଥିପାଇଁ ବାହାର ଶାସ୍ତ୍ର ଆମେ ବିନା ଅପ୍ରୟୋଜନରେ କିଛି ଟିଭି ଖୋଲିଦେଇକି ହଜାର କଥା ଶୁଣିଲା ଶୁଣିଲେ ନାଇକି, ଯୋଉଟା ଅନାବଶ୍ୟକ ମୋବାଇଲ ଖୋଲିଦେଇକି ବହୁତ କଥା ଶୁଣିଲା ଅନାବଶ୍ୟକ, ଯୋଉଟା ଆମର ଆବଶ୍ୟକ ନାହିଁ ଆଧ୍ୟାତ୍ମ କୃଷ୍ଣ ଭକ୍ତିରେ ସହାୟକ ନୁହେଁ, ସେଥିରେ ମିଳିବ କଣ? ଏଗୁଡା ବି ଆମ ଅସଞ୍ଜତ ଜୀବନ। ସେଥିପାଇଁ ବାକ୍ୟ ଇନ୍ଦ୍ରିୟ କୋଉ କୋଉ ଦ୍ଵାରା ଆମର ଅସଞ୍ଜତ ହଉଛି ନିଜ ଜୀବନ ଭିତରେ ଆମେ ଜାଣିବା ନା। ଯଦି କୃଷ୍ଣ ଆମେ ଏତିକି ଏଇ ଛଅଟା ଜିନିଷ ଆମେ ସଂଯତ କଲେ କୃଷ୍ଣ ପାଖକୁ ଯିବା। ଯଦି ଆମକୁ କୁହାଯାଏ କାଲି ଆପଣଙ୍କର ମାସେ ଭିତରେ ଅଛି ଚାକିରି, ଆପଣ ଯଦି ଏତିକି ପାଠ ପଢି ଦିଅନ୍ତି ଏତିକି କୋର୍ସ କରିକି ଆପଣ ଇଏ କରିଦିଅନ୍ତି ତାହେଲେ ଆପଣ ଚାକିରି ହବ ମାସକୁ 40,000 ଦରମା ପାଇବେ, ଆପଣ କରିବେ ନା କରିବେ ନା ନାଇଁ? ନିଶ୍ଚିତ କରିବା ପାଇଁ ଚେଷ୍ଟା କରିବେ। ଯଦି ଏଠି ରୂପ ଗୋସ୍ୱାମୀ କହୁଛନ୍ତି କଣ, ଯଦି ଏଇ ଛଅଟା ବେଗକୁ କେହି ଦମନ କରିଦେବ ସେ ନିଶ୍ଚିତ ସେଇ ମୁହୂର୍ତ୍ତରେ ଭଗବତଧାମ ପଳେଇବ, ସେ ଯାହାକୁ ଚାହିଁବ ତାକୁ ସାଙ୍ଗରେ ନେଇଯାଇ ପାରିବ, ସାରା ପୃଥିବୀ କି ଯଦି ଚାହିଁବ କି ଭଗବତଧାମକୁ ନେବା ପାଇଁ ନେଇଯିବ। ସେଥିପାଇଁ କୁହନ୍ତି ନା ବ୍ରହ୍ମାଣ୍ଡ ତାରିତ ଶକ୍ତି ଧରେ ଜଣେ ଜଣେ ପ୍ରଭାତଙ୍କର କଣ ହଉଥିଲା, ପ୍ରଭାତ କେବଳ ବାଥରୁମରେ ପଶିବା ପର୍ଯ୍ୟନ୍ତ ତାଙ୍କ ମୁହଁରେ ଟେପ୍ ରେକର୍ଡ ସବୁବେଳେ ରେକର୍ଡିଂ ହଉଥିଲା, ଚାଲିବା ବୁଲିବା ଖାଇବା ବସିବା ଶୋଇବା ପ୍ରଭୁ ପ୍ରଭାତ ଯାହା କରୁଥିଲେ ଏଟା ରେକର୍ଡିଂ ହଉଥିଲା, ତାହେଲେ କୋଉଭଳିଆ କୃଷ୍ଣ କଥା ହଉଥିଲା, ମାନେ ଜୀବନ 24 ଘଣ୍ଟା ଯାହା କହୁଥିଲେ ସେଟା ହଉଛି କୃଷ୍ଣ କଥା, ବୁଝିପାରୁଥିଲେ ଘଟଣା ତାହା। ତ ତାହେଲେ ଆମ ଜୀବନ ଘର ସଂସାର ହେଲେ ବି ଯଦି କୃଷ୍ଣ ସେବା ବିଷୟକ କୃଷ୍ଣଙ୍କ ପରିବାର ବିଷୟକ ଏ କଥା ହୁଏ କିଛି ଅସୁବିଧା ନାହିଁ, କିନ୍ତୁ ଏମିତି କଥା ଆମର କିଛି ନ ବାହାରୁ ଯୋଉଟାକି କୃଷ୍ଣଙ୍କ ଅସନ୍ତୁଷ୍ଟ ଜନକ କୃଷ୍ଣଙ୍କ ଅପ୍ରୀତି ଜନକ ବା କାହାର କିଛି କ୍ଷତି ହେଲା ଆମର, ସେଥିପାଇଁ ତ ଏଇ ବାକେନ୍ଦ୍ରୀୟ ସଂଯତ କେମିତି କରିବେ ଆପଣମାନେ ନିଜ ଜୀବନର ଘଟଣା କୁହନ୍ତୁ, କେମିତି ଆମ ଜୀବନରେ କଣ ଅସୁବିଧା ହଉଛି ବାକେନ୍ଦ୍ରୀୟ ଦ୍ଵାରା ଆମେ କଣ କଣ ଭୁଲ କରୁଛୁ, ନିଜ ଜୀବନ ନିଜର ପ୍ରତ୍ୟେକଙ୍କର ଏକ୍ସପିରିଏନ୍ସ ଥିବ କୁହନ୍ତୁ। କିଏ କାହାର ବାକେନ୍ଦ୍ରୀୟ ପୁରା କେତେ ସମୟ ତା ଜିହ୍ୱା ଡେଲି କୃଷ୍ଣ ଚେତନା ରହୁଛି ଜପ କଲା ସମୟ ରହୁଛି କରୁଛି ନା ନାଇଁ, ଜପ କେତେ ସମୟ କରୁଛନ୍ତି 24 ଘଣ୍ଟାରୁ ହିସାବ କରିବା ଜପ କେତେ ସମୟ ରହୁଛି ଘଣ୍ଟେ ଦେଢ ଘଣ୍ଟା 2 ଘଣ୍ଟା କେତେ ସମୟ ହିସାବ ନାହିଁ। ଆଚ୍ଛା ଗ୍ରନ୍ଥ କେତେ ଘଣ୍ଟା ପଢୁଛନ୍ତି ପ୍ରତିଦିନ, ଆମ ଭକ୍ତିକୁ ପରିପୃଷ୍ଟ କରିବ ତ ଶାସ୍ତ୍ର, ଟିଭି ଦେଖୁଛେ ମୋବାଇଲ ଦେଖୁଛେ ଦୁନିଆରେ ଅନେକ ସଂସାର ସବୁ କାମ କରୁଛେ ସବୁ କଥା ହଉଛି ଶାସ୍ତ୍ର କେତେ ସମୟ ପଢୁଛନ୍ତି, କେହି ନା ସେଟା କୃଷ୍ଣ କଥା, କେହି ନାହିଁ ମୋ ପାଖରେ ବର୍ତ୍ତମାନ ମୋ ପାଖରେ ଏଇ ବହିଟା ପଢି ମାନେ ପ୍ରଭୁପାଦଙ୍କ ତାତ୍ପର୍ଯ୍ୟ ତାହେଲେ ମୋ ସାଙ୍ଗ କାହା ସହିତ କଥା ହଉଛି ବର୍ତ୍ତମାନ ପ୍ରଭୁପାଦଙ୍କ ସହିତ, ମୋ ଗୀତା ପଢି ମାନେ କାହା ସହିତ କଥା ହଉଛି କୃଷ୍ଣ ଅର୍ଜୁନଙ୍କ ସହିତ କଥା ହଉଛି, ତାଙ୍କ କଥାଟା ପଢୁଛି ନା ମୁଁ, ଯେହେତୁ ମୋ ବାକି ଏଇଟା କେମିତି ମୋ ସଂଯମତା ହବ ନହେଲେ କି କୃଷ୍ଣ ଖୁସି ହେଇକି କେମିତି ସଂଯମ କରେଇବ ଏଇ ଦ୍ଵାରା କରେଇବ ସେ କେତେ ଘଣ୍ଟା ମିନିମମ। ସେଥିପାଇଁ ଶାସ୍ତ୍ର ଅତି କମରେ ଆପଣମାନଙ୍କ ପାଇଁ ଯାହାହେଲେ ବି 2 ଘଣ୍ଟାଟେ ପଢିବା ଦରକାର, ପ୍ରଭାତ ମିନିମମ କରୁଛନ୍ତି 2 ଘଣ୍ଟା, କମସେ କମ ଘଣ୍ଟାଟେ ପଢିବା ଦରକାର। କେଉଁମାନେ ଆଜି ତ ବ୍ରତରେ ଘଣ୍ଟାଟେ ଦେଲେ ଘରେ ଶାସ୍ତ୍ର ପଢିବେ, ମୋବାଇଲ କେତେ ସମୟ ଚଲଉଛନ୍ତି କହିଲ, ହ୍ୱାଟ୍ସଆପ୍ ମୋବାଇଲ କମ ସମୟ ଯାଉଛି ଫେସବୁକ୍ରେ, ସେଥିରେ କୌଣସି କିଛି କୃଷ୍ଣ କଥା ଶୁଣିଲେ ବି ସେ ଗୋଟେ କୃଷ୍ଣ କଥା ଜୀବନ ହୁଅନ୍ତି, କିନ୍ତୁ କୁଆଡ଼େ କୁଆଡ଼େ ଯାଉଛନ୍ତି ହିସାବ ବାହାରେ। ମୁଁ ଦେଖୁଛି ତ ଅନେକ ଭକ୍ତ ମୋବାଇଲ ସବୁ ଯାତ୍ରାର ଖାଲି ୟୁଟ୍ୟୁବ୍ ମାରିଲା ବେଳକୁ ଯାତ୍ରା ବାହାରୁଛି, ମାନେ ଯାତ୍ରା ଡେଲି ଦେଖୁଛନ୍ତି ଆପଣ, ଏଗୁଡ଼ା ହଉଛି ନିଜ ନର୍କକୁ ଯିବା ରାସ୍ତା। ସେଥିପାଇଁ କୃଷ୍ଣ ଚାହିଁଲେ ମୋ ଭକ୍ତ 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 ସର୍ବଦା, ସେଥିପାଇଁ ଆମେ ଜାଣିନାହାନ୍ତି ନା ଜୀବନ ଅନ୍ତିମ କେତେବେଳେ, ସେଥିପାଇଁ କହୁଛନ୍ତି ଭଗବାନ କହୁଛନ୍ତି ଯେ ମୃତ୍ୟୁ ସମୟରେ କଣ କାହିଁକି ସର୍ବଦା ଯିଏ ମୋ କଥା ଚିନ୍ତା କରୁଥିବ, କେବଳ ମୃତ୍ୟୁ ସମୟରେ ନୁହେଁ, ଯେଉଁ ଯେଉଁ ବାପି ସ୍ମରଣ ଭାବ ତାର ସେ ଯୋଉଟା ଚିନ୍ତା କରିବ, ଯାହା କହୁଥିବ ଯାହା ପଢୁଥିବ ସେଇଟା ତା ଚିନ୍ତାରେ ଆସୁଥିବ। ଯେଉଁ ବାପି ସ୍ମରଣ ଭାବ ଯେମିତି ପଳେଇବାର, ମୃତ୍ୟୁ ସମୟରେ ସେ ଦେହ ତ୍ୟାଗ କେମିତି କରିବ, ଯାହା ଯାହା ଚିନ୍ତା କରିଥିବ ସେ ଅନୁସାରେ ଜୀବନ ସାରା କାହିଁକି ଜପ କରୁଛି। ଜଣେ ଲୋକ ଆମିଷ ଛାଡିଛି କିନ୍ତୁ ମୋଲାବେଳେ ମାଛ ଖାଇବା କଥା ମନେ ପଡୁଛି, ତାର କାହିଁ କରୁଛି? ସେ ସାରା ମାସ ଯେମିତି କାର୍ତ୍ତିକ ବ୍ରତ କଲାବେଳକୁ ସାରା ମାସ ତାର ଚିନ୍ତା ହଉଥିଲା ଛାଡ କାହିଁ କରୁଛି, ଆସିବ ପାଟି ନହେଲେ କଟା ହେଇଗଲା ଅରୁଚି ହେଇଗଲାଣି ପାଟିରେ, ସେ ଯେମିତି ମାସ ସାରା ତାର ଚିନ୍ତା କରୁଛି। ଆମେ ସେମିତି ସବୁଦିନ ଭକ୍ତି ପ୍ରତ୍ୟେକ ତାଙ୍କର ଚିନ୍ତା ହଉଛି, ଯେମିତି ଚିନ୍ତା ହଉଛି ଯାହା ଚିନ୍ତା ହଉଛି ମୃତ୍ୟୁ ସମୟରେ ସେଭଳି ଆସିବ। ତ ଠିକ ସେଇଭଳିଆ ଆମେ କେତେ ସଂଯମତା ଆଚରଣ କରିବା, ସେଥିପାଇଁ କୋଉମାନେ କୋଉମାନେ ଯାହାର ଜିହ୍ୱା ଇନ୍ଦ୍ରିୟ ସଂଯତ ନୁହେଁ, କୋଉମାନେ ଭାଗବତରେ ପଢୁଛନ୍ତି କ୍ଲାସରେ ଶୁଣୁଛନ୍ତି, କୋଉମାନେ ତା ଯୋଉମାନଙ୍କର ସଂଯତ ନୁହେଁ ସେମାନଙ୍କର କଣ ପରିଣାମ ହେଇଛି, କଣ ପରିଣାମ ହବ? ଦୁର୍ଜନର ବାକ୍ୟ ସଂଯତ ନୁହେଁ, ସେଥିପାଇଁ କାହାର କୃପା ପାତ୍ର ହେଇପାରିବ ବହୁତ ବଢିଆ। ଆଉ ଶାସ୍ତ୍ର ଏମିତି କଣ ଦିଆହେଇଛି ଭାଗବତରେ, କାହାର ଇତିହାସ ଦିଆହେଇଛି? ଆମେ ସବୁବେଳେ କହୁଛୁ ସବୁବେଳେ କିଏ କାହା ବିପଦକୁ ଡାକିଲାନି, କଣ 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 ବେଙ୍ଗ ନୁହଁ, ବେଙ୍ଗ ଉପମା ଦିଆହେଇଛି ନା, ବେଙ୍ଗ ସବୁବେଳେ ସେ ଘର ଦିନ ଦିପରେ ବି ଘରେ ରହିଥାନ୍ତି, ଆଉ ବର୍ଷା ହେଇ ପଡିଲେ ହେଲା ମାନେ ଚାରିଆଡେ ଚିତ୍କାର ତା, କାରଣ କଣ ତାର କଣ ହୁଏ, କାହିଁକିନା ସାପ ତା ଶବ୍ଦ ବାରିକି ତା ପାଖକୁ ଆସିକି ନିଜ ଚିତ୍କାରରେ ନିଜ ମୃତ୍ୟୁକୁ ନିଜେ ଡାକେ। ସେଥିପାଇଁ କୁହାଯାଉଛି ସଂସାରରେ ଆମେ ଯେତେ ଅନାବଶ୍ୟକ କୃଷ୍ଣ କଥା କହିବା, ଯେତେ କରିବା ଆମ ମୃତ୍ୟୁକୁ ଆମେ ଡାକିବା, ସେତେ ନରକକୁ ଯିବାର ପ୍ରଶସ୍ତ ନରକ ରାସ୍ତା ଆମେ ତିଆରି କରିବା। ସେଥିପାଇଁ ଆମେ ଆମ ଇନ୍ଦ୍ରିୟକୁ କେମିତି ସଂଯୋଗ କରିବା ପ୍ରତି ମୁହୂର୍ତ୍ତରେ, କଣ ଭକ୍ତି ଜୀବନ କଣ ଏତେ ଆବଶ୍ୟକତା, ଭଗବାନଙ୍କୁ ଭୋଗ ଲଗେଇବା। ଆମେ ତ କିଛିଟା ସଂଯୋଗ ହେଲାଣି, ସକାଳୁ ଉଠିବା, ମଙ୍ଗଳାରତୀ କରିବା, ମଙ୍ଗଳାରତୀରେ ମଙ୍ଗଳାରତୀ ଗାଇବା, ତୁଳସୀ ଆରତୀ ପର୍ଯ୍ୟନ୍ତ, ବାଂଶାକଳ ପର୍ଯ୍ୟନ୍ତ ଜପ କରିବା ପର୍ଯ୍ୟନ୍ତ, ସଂସାର ଲୋକ ଉଠୁଛନ୍ତି, ଆମେ ଜପ କରିବା ପର୍ଯ୍ୟନ୍ତ ସକାଳ ଛଅଟା ସାଢେ ଛଅଟା ପର୍ଯ୍ୟନ୍ତ ତ ଆମେ କଣ ରହୁଛନ୍ତି, ଗୋଟେ ଆଟେମ୍ପ୍ଟରେ ଯାହା କରୁଛନ୍ତି କେବଳ କୃଷ୍ଣ ପୁଣିକି ମଙ୍ଗଳାରତୀ, କମସେ କମ ଯିଏ ପାଞ୍ଚଟାରୁ କରୁଛନ୍ତି ଦେଢ ଘଣ୍ଟା ତ ସକାଳେ କମସେ କମ କୃଷ୍ଣ ଚେତନା କୃଷ୍ଣ କଥାଟା ମୁହଁରେ ରହୁଛି, ରହୁଛି ନା ନାହିଁ? ଯିଏ କରୁନାହାନ୍ତି ତା ଭାଗ୍ୟରେ ସେ ହଉଛି ମୁଁ ବହୁତ ବଡ ଲୋକ କରେ, ମୁଁ ବହୁତ ଦେଖିଲା ଆଜି ମଙ୍ଗଳାରତୀ ଶୋଇପଡ଼ି ଏକଦମ ନିଦଟା ମୋର ଶାନ୍ତି ହେଇଗଲା। ତାମାନେ କଣ କରୁଛି ସବୁ, ମୁଁ ଥରେ କହୁଥିଲି ନା ଯାହା ଭାଗ୍ୟରେ ବ୍ରହ୍ମ ମୁହୂର୍ତ୍ତ ଦର୍ଶନ ହୁଏ ତା ଭାଗ୍ୟରେ ସେଠୁ ବି ପରମ ବ୍ରହ୍ମ ଦର୍ଶନ ହେଲେ, ଯିଏ ଜୀବନରେ ବ୍ରହ୍ମ ମୁହୂର୍ତ୍ତକୁ ଦେଖିନି ସେ ବ୍ରହ୍ମକୁ ପରମ ବ୍ରହ୍ମକୁ କଣ ଦେଖିବ, ଦେଖିପାରିବ କି? ଦେଖିପାରିବ। ଯିଏ କହୁଛି ମୁଁ ବହୁତ ବଡ ଦେହ ଡାକ୍ତର ମନା କରୁଛି, ସକାଳୁ ଉଠିବନି, ଥଣ୍ଡା ଲାଗିଯାଇଛି, ଉଷୁମ ଫୁଲିଆ, ଇଏ ଫୁଲିଆ, ସେ ଫୁଲିଆ, ଡାକ୍ତର ଯେମିତି ତାକୁ ଜୀବନ ସାରା ବଞ୍ଚି ଜନ୍ମ ଜନ୍ମ ବଞ୍ଚିକି ରଖିବ ଜଗତରେ ସେ ହେଉଛି। ସେଥିପାଇଁ ଆମ ଜୀବନରେ ଯଦି ବ୍ରହ୍ମ ମୁହୂର୍ତ୍ତ ଦର୍ଶନ ହଉନି ଯାହାର, ସେ ପରମ ବ୍ରହ୍ମକୁ କେବେ ବି ସାକ୍ଷାତ ପାଇବନି, ଜୀବନ ପୁରା ଭିନ୍ନ ହେଇଯିବ। ଆଧ୍ୟାତ୍ମିକ ଜୀବନ ଆରମ୍ଭ ହୁଏ ମଙ୍ଗଳାରତୀରେ, ଆଉ ଯେଉଁମାନେ କରୁନାହାନ୍ତି ଅନେକ ପ୍ରକାର ମାନେ ବାହାନା ଦେଖୁଛେ ଆମେ ଜୀବନରେ, ମୁଁ କରିପାରିନି, ମୋର ଏ ଅସୁବିଧା ସେ ଅସୁବିଧା, ଆଜି ପାଣି ନଥିଲା, ଆଜି ଏଟା ନଥିଲା, କାଲି ସେଟା ନଥିଲା, କାଲି କେତେ ପ୍ରକାର କାରଣ ଦେଖୁଛ। ସେମାନେ କେବେ ଆଶା କରନ୍ତୁ ନା ଜୀବନରେ ମୁଁ କେବଳ ଭଗବତ ଭକ୍ତି କରିକି ଭଗବାନଙ୍କୁ ମୁଁ ଗ୍ରହଣ କରି ଭକ୍ତି ପାଇବି, ଏଟା କେବଳ କେବଳ ଗୁରୁ କୃଷ୍ଣଙ୍କୁ ଠକେଇବା କଥା, ଦଣ୍ଡ ଦେଲା ଭଳିଆ ଏ ହଉଛି କଥା। ତ ସେଥିପାଇଁ ତା ଜୀବନ ହବ ସେ ଭକ୍ତିର ମୂଳ ସ୍ଥିତି ହଉଛି ମଙ୍ଗଳାରତୀ ଯିଏ ନ କରୁଛି ପ୍ରଥମ କଥା। ଯାଇ ହଉ, ଆମେ ଯେତେ ଜାଣୁଥିଲେ ବାଚ୍ୟ ବେଗ, ବାକ୍ୟର ବେଗକୁ କେମିତି ଆମେ ନିଜ ତରଫରୁ ସଂଯୋଗ କରିବା, ତ ଆଉ କଣ ହେଇପାରେ, କଣ କଲେ ଆମେ ବାକି ଇନ୍ଦ୍ରିୟକୁ ଆଉ ସଂଯୋଗ କରିପାରିବା? আমি জানি এটা বহু বড় বিপদগ্রস্ত বেঙ্গ যেমন কঠোর কঠোর কৌশল হাজার বাজি কথা সংসার সেটি আজি মেন্টেন করবে যেত আবশ্যক সংসার সেটি কথা কহিবা যেতে কম আয়ুষ নষ্ট হয়ে যায় বেশি কথা কহিল আয়ুষ নষ্ট বেঙ্গলি ট্রেন উঠি যাবে আপনার মুন্ড খরাপ হয়ে যাবে মানে এই পক্ষী যেমন বসা কহিলে কেচেরে 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 মানে আমার পাগল লাগবে সব ছাড়িকি পলাইবে মুন্ড খারাপ করবে এতে পচে কেচের ভিতরে বেঙ্গলি লোক আমি তো বিক্রি হইনি কিন্তু আমার চেতনটা কাজ হবে যেহেতু ভক্তি চেতন সে যে অনুসারে যে যেতে ভৌতিক সংসার একটা যাবেন তাঙ্ক চেতনা সেই কর্ণ কর্ণ করিবে বেঙ্গলি আমি সে হবনি ভক্তিরে লাগিলে কমিছে কোন কোন করিহব আৰু আমি কোন কলে আমাৰ আমি কোর্ট এই যে বাহার কথাটা কম মানে কমি যাব চেষ্টা করি আজি কোন 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 করি আপনারা নিজে সিদ্ধান্ত দিন কোন করি নিজ নিজ লাইফ রয়েছে যা যা অসুবিধা সুবিধা কত কোটা ফালতু কম কামরে সংসার কামরে যাচ্ছি কতটা ভক্তিরে যাচ্ছি 50-50 হচ্ছে কি সংসার কামরে অধা সময় ভগবত ভক্তির অধা সময় হচ্ছে কি আচ্ছা তিন ভাগ রু দুই ভাগ সংসার কাম ভাগ্য হচ্ছে কি কৃষ্ণ কথা হচ্ছে কি হয়নি তিনি কহিল না আমার আচার্য মানে ভাগ করছেন দিনকু 24 ঘন্টা 24 ঘন্টাটা তিন ভাগে করছেন কোন কোন আগুন কত থর কহিছে 8 ঘন্টা লেখা ভাগ করছেন কোন কোন করছেন এস 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 না স্বাস্থ্য সেবা সাধনা স্বাস্থ্যকে ঠিক রক্ষা পাই 8 ঘন্টা আর 6 ঘন্টা শোইবে 2 ঘন্টা খাদ্য পানীয় নিত্য কর্ম শরীরকে ঠিক রক্ষা পাই এটা দিলে আমার আচার্য মানে ধার আর 8 ঘন্টা হচ্ছে ডিউটি আর 8 ঘন্টার অধিক পাইলে যদি ঘন্টাকে 500 টাকা বোনাস মিলে আমি উদয় প্রিয় 8 ঘন্টার এক্সট্রা আছে বুঝিবার জন্য সাং সাং তো ঘন্টাকে 500 টাকা নোট যেতে লেট হও তাহলে সেতে 500 পড়িও কিছু প্রবলেম নেই তো মানে খুশি করছে আমার ভালো না সরকার দোষ তা মানে কাই কেতে বিনি বেনি পেল 8 ঘন্টার অধিক হয়ে গেল আমাকে মিলুছে তা মানে আমার আদ্য কৃষ্ণ বি সেটা খুশি যে আমাকে 8 ঘন্টা আমার ডিউটি সরকার যদি এতিক দৌছে সেন্ট্রাল গভর্নমেন্ট তাহলে সুপ্রিম গভর্নমেন্ট কেতে ন দেব দেব না নাই যদি 8 ঘন্টার আমি আমারটা অধিক করে দেবা তাহলে কৃষ্ণ এতে খুশি কিন্তু এতে বলো 500 মিল ডেলি ডেলি 5 লক্ষ দেবে গোটে ঘন্টাও 5 লক্ষ দেবে এটা হচ্ছে ঘটনা তো আমি 8 ঘন্টা সাধনা করছি নিজের মঙ্গল আরতি ভগবানের সেবা আর জপ নিজের ক্লাস যেত পড়ুছি যেত শুণুছ 8 ঘন্টা হচ্ছে কি কত ঘন্টা জপ তো 45 মিনিট ঘন্টার সর্জরি সব তাই না শুনি আচ্ছা যাই হোক কেতে আমি হিসাব করি এটা কৃষ্ণ দেখিনি সিস্টম কৃষ্ণ দেখিনি কেতে কেতে সময় আমি করিবা তো যেহেতু আপনার আজ হিসাব আজ একটু রুটিন করিবে আমরা আচার্য আপনার পাখে ফর্ম অছি নিয়ে যাবে মঙ্গলারতি টোটাল আপনার কত সময় হচ্ছে কেতার করছেন কেতার সারছেন তো আমার কাউন্সিলিং ক্লাসের সিস্টম হচ্ছে কত সময় আপনার জপ কলে মঙ্গলারতি সেদিন করিবার কত সময় গলা মঙ্গলারতি প্রায় তুলসী আরতি ভিতরে কত সময় গলা জপ ক্লাস কত সময় গলা ডেলি ভাগবত গীতা শাস্ত্র কত সময় পড়িলে ক্লাস কত সময় শুনি যদি ভক্ত সহ বিসিকি টোটাল আজ একা দিয়ে কি কত কথা সে আমার মানে সাপ্তাহিক ক্লাস হোক সেটা কত সময় হয়েছি বা ডেলি ভক্ত পাখে বসিকি কত সময় কথা হয়েছি বা ফোন করি যদি কথা হয়েছি কাহকে কৃষ্ণ কথা কম খালি মা ফোন কলা কি ঝিও ফোন কলা কি বাবা ঘর কি ফোন কলে খালি অনেক কেমতি অছু কোন এইসব কথা পচালে তা ভিতরে কৃষ্ণ কথা কয়া পাই পড়ে তা ভিতরে কৃষ্ণ কথা পুরো এয়া কর সেয়া কর গীতা পড় ভাগবত পড় জপ কর কিছু না কি উপদেশ তাকে দাও তার সাথে কথা হোক কথা হেলা পরে বি যদি তাকে পচালে আপন তো জপ কর ব্যাং দিয়ে দুজন গীতা দেবে না কি কোন এটা করছুন নেই তা এটা কৃষ্ণ কথা হবো আপনার সেটিরে কত সময় ধরে যদি 8 ঘন্টা হচ্ছে কি না মিনিমাম দেখুন তো নিয়াতে না এই বিচার করে যাই হোক ইয়ে বলো তো দ্বিতীয় কথা হচ্ছে বাচ্যবেগ কেমন হয়ে গেল আচ্ছা মনোবেগ বাচ্যবেগ তারপরে হলো মনোবেগ তো প্রভুপাদ এইটি গোটে কথা মেনশন করছেন আমার সুপ্ত কৃষ্ণ চেতনা কু জাগ্রত করিবা হি প্রকৃত প্রায়শ্চিত ভক্তি প্রায়শ্চিত বা যেটা প্রকৃত প্রায়শ্চিত ভক্তি প্রায়শ্চিত কোন না আমার সুপ্ত কৃষ্ণ চেতনা আমি আমার স্বরূপটা কোন ଜୀବ ସ୍ୱରୂପ କଣ ନିଜ କୃଷ୍ଣ ନା ଆମ କୃଷ୍ଣ ଦାସ ହିସାବରେ ଆମେ ଯୋଉ ଆମର ଯୋଉ ନିତ୍ୟ ସୁପ୍ତ ଚେତନା ରହିଯାଇଛି କୃଷ୍ଣ ମୋର ମୁଁ କୃଷ୍ଣଙ୍କର ଆମେ ତ ତୁମା ତୁମି ତ ଆମର କିକାଜ ଅପରଧନ କିନ୍ତୁ କୃଷ୍ଣ ମୋର କିନ୍ତୁ ମୁଁ ମନେ କରୁଛି କାହାର କାହାର ମା ମାନେ ମନେ କରୁଛନ୍ତି ସ୍ୱାମୀର କି ପିଲା ଛୁଆର କି ବାପ ମାର ଏ ନା ଇଏ ସ୍ୱାମୀ ପୁରୁଷ ମନେ କରୁଛି ମୁଁ ମୋ ସ୍ତ୍ରୀର କି ପିଲାର କି ବାପ ମାର ଏହା ହଉଛି କିନ୍ତୁ ପ୍ରକୃତରେ ଆମେ କାହାର ଏଇ ଜଗତରେ ଯଦି ଆମେ ଆମର ହେଇଥାନ୍ତେ ଦେହ ତ ଯେତେବେଳେ ସଂସାର ଛାଡିବା ଦେହ ତ ଏଇଠି ରହୁଛି ସିଏ ତ ଦେହଟାକୁ ତାର ସର୍ବସ୍ୱ ବୋଲି ମନେ କରୁଛନ୍ତି ସ୍ତ୍ରୀ ମନେ କରୁଛି ସ୍ୱାମୀ ମୋର ଦେହଟା ହିଁ ମୋ ସ୍ୱାମୀ ଦେହଟା ହିଁ ମୋର ସର୍ବସ୍ୱ ସ୍ୱାମୀ କହୁଛି ସ୍ତ୍ରୀ ଦେହଟା ହିଁ ମୋର ସର୍ବସ୍ୱ ସିଏ ତ ଏଇଠି ରହିଯାଉଛି ରହିଯାଉନି କି ମଲା ପରେ ରହିଯାଉଛି ତାହେଲେ ତାହାର ସର୍ବସ୍ୱ କେମିତି ରହୁଛି ବାସ୍ତବିକ ଆତ୍ମାଟା ହିଁ ଆମର ସର୍ବସ୍ୱ ତ ସେଇଥିପାଇଁ ତ ଆମେ ଆତ୍ମା କର୍ମ ଆସିପାରି କହୁଛି ଆମର ସୁପ୍ତ କୃଷ୍ଣ ଚେତନାକୁ ଜାଗରଣ କରିବା କଣ ଦରକାର ଆମେ କୃଷ୍ଣ ପାଖକୁ ଯିବା ଆତ୍ମାଟା ଯେମିତି ଭଗବତ ଧାମ ଯାଉ ସେଠି ଆମେ ସୁପ୍ତ କୃଷ୍ଣ ଚେତନାଟା କେମିତି ଜାଗରଣ କରିବା ଆଠ ଘଣ୍ଟା ସାଧନାରୁ ଛଅ ଘଣ୍ଟା କଲେ ବି ବହୁତ ବେଶୀ ଚାରି ଘଣ୍ଟା ଯଦି କରନ୍ତେ ନା କେତେ ଖୁସିର କଥା ପ୍ରତିଦିନ ଚାରି ଘଣ୍ଟା କୃଷ୍ଣ ଚେତନା କରିବା କେତେ ଭଲ ଲାଗ ମନର ବେଗ ମନର ବେଗ କେମିତି ଆମେ ଆଲୋଚନା କଲେ ଯେ ଅର୍ଜୁନ ବି କହୁଛନ୍ତି ଚଞ୍ଚଳ ମନ ଇତ୍ୟାଦି ହେଇପାରିବନି ପ୍ରଥମେ ଆଲୋଚନା ଆମେ କରିଦେଇଛନ୍ତି ମନ ବିଷୟରେ ମନକୁ କେମିତି ଆମେ ନିଜ ଆୟତ୍ତକୁ ନେବା ନିଜ ସଂଯତକୁ ନେବା ଆମେ କହିଲେ କେତେ ପ୍ରକାର ମଙ୍ଗଳାରତୀ କରୁଛନ୍ତି ମନକୁ ସଂଯତ ପ୍ରସାଦ ପାଇବାଠୁ ଆରମ୍ଭ କରିକି ଯୋଉ ଯୋଉ କରିକରି ମନକୁ ଏକାଦଶୀ ବ୍ରତ ଆଦି କରିକରି କିଛି ସଂଯତ କଲେଣି କିନ୍ତୁ ମନ ଏବେ ବି ଅସନ୍ତୁ କିନ୍ତୁ ମନ କିଛି ଜିନିଷରେ ମାନି ନେଲାଣି ପୁରା କେମିତି ମାନିବ ପୂର୍ଣ୍ଣ କୃଷ୍ଣ ଚେତନ ସୁନ୍ଦର କେମିତି ହେବ ପ୍ରୟାସ କରିବ ସେଇଥିପାଇଁ ଆମକୁ ମାସରେ ଥରେ ହଉ ମୋ ସ୍ଥିତିଟାକୁ ଆମେ ଯେମିତି ଛୁଆକୁ ପାଠ ପଢୁଛି ତାର ପ୍ରତି ସପ୍ତାହରେ ଏକ୍ଜାମ ହଉଛି ହଉନି ତା ଟ୍ୟୁସନ ସାର୍ ପ୍ରତି ସପ୍ତାହରେ ସ୍କୁଲରେ ଦୁଇ ଥର ତିନି ଥର ଏକ୍ଜାମ ହଉଛି ତ ଆମେ ଆମ ଜୀବନୀ ଏକ୍ଜାମ କରିବେନି ମୁଁ ଏତେ ଦିନ ଭକ୍ତି ଧାରାକୁ ଆଇଲି ଆମର ଏକ୍ଜାମ ନାହିଁ ଏଇ ତିନି ଦିନ କ୍ଲାସ ପରେ ପୁଣି ଏକ୍ଜାମ ହଉଛି ଆପଣମାନଙ୍କର ହବ ନା ଉଚିତ ନା 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 ଖାଲି ଶୁଣିଦବା ପଳେଇବା ବାସ୍ ଏକ୍ଜାମ କରିବା ଦରକାର ସେଥିପାଇଁ ଆମ ଜୀବନରେ ଆମେ ଭକ୍ତିଟାକୁ ଏକ୍ଜାମ କରିବା ଦରକାର ମୁଁ କୋଉ ସ୍ଥିତିକି ଗଲି ବୋଲି ତ ସେଥିପାଇଁ ତମେ ଏକ୍ଜାମ ହବ ତ ଆମେ କଣ କଲେ ଆମ ମନକୁ ସଂଯତ କେମିତି କରିବ ମନ ସଂଯତ କରିଥିଲ ୟାର ଯେହେତୁ ସଟ୍ ଟାଇମ୍ କାହାଣୀ ପ୍ରତ୍ୟେକ ରହୁଛି ମୁଁ କାଲି ସବୁ ଗୋଟେ ଉପମା ଦେବି କାହାଣୀ ଆଜିକାଲି ବେଗ କଥା ଆଲୋଚନା କରିଦେଉଛି ଯେ ମନକୁ କେମିତି କୃଷ୍ଣ ଚେତନ ହୁଏ ପୁରାପୁରି କରିହବ ଆଉ କଣ କଣ କରିହବ ଜୀବନ ଆଉ ଅସୁବିଧାଟା ଆମେ କୋଉଠି ରହିଯାଇଛି କଣ ଯେମିତି ଆମର ମାୟାବାଦୀ ମାନେ ତାଙ୍କ ମନ କୃଷ୍ଣ ଚେତନ ନାହିଁ କର୍ମୀ ମାନେ ସକାମ କର୍ମୀ ମାନେ ସେମାନେ କାମ କାମ କରି ଡ୍ୟୁଟି କରି ଜୀବନ ପୋଷିଦେବା କଥା ସକାମ କର୍ମୀ ମାନେ ସେମାନେ ମନକୁ କୃଷ୍ଣଙ୍କ ପାଖରେ ଦିଅନ୍ତିନି ମନ ସମର୍ପଣ କରନ୍ତିନି କେବେ ଆମର କର୍ମୀ ମାନେ ଯେଉଁମାନେ ସକାମ କର୍ମୀ ଏଇ ଯୋଉ ପୁଣ୍ୟ କଲେ ମୋତେ ସୁଖ ମିଳିବ ସେମାନଙ୍କ ଭଗବାନ ସହିତ ମନକୁ କଣ ସମର୍ପଣ କରୁଛନ୍ତି କି ମନକୁ ଦଉନାହାନ୍ତି ଟଙ୍କା ଦଉଛନ୍ତି ଟଙ୍କା ଦେଇଦେବି ଯଜ୍ଞ ଫଜ୍ଞ ହେଇଯିବ ମୋତେ ପୁଣ୍ୟ ମିଳିବ କାହାକୁ ଖାଇତେ ଦେବି କେଉଁଠି ହସ୍ପିଟାଲ କରିଦେବି କାହାକୁ ସେବା କରିଦେବି ସେବା କରିଦେଲେ ତା ପ୍ରତିଦାନରେ ମୋତେ ସୁଖ ମିଳିବ ଏମାନଙ୍କର ମନ ନେଣଦେନ ନାହିଁ ମନ ସମୟ ଏମାନେ ମନ ରହିଛି କିନ୍ତୁ ସୁଖ ପାଇଁ ଭକ୍ତି ସହିତ ଏମାନଙ୍କର କିଛି ସକାମ କର୍ମୀଙ୍କର କିଛି ସମ୍ପର୍କ ନାହିଁ ଆଉ ଜଗତିକ କାମନା ବାସନା ଲୋକ ଯୋଉ ଭୋଗରାଜ ଗୀତା ଲୋକ ପଢନ୍ତି କଣ ପାଇଁ କହିଲ ଲୋକ କଣ ପାଇଁ ଗୀତା ପଢନ୍ତି ସଂସାର ଲୋକ କଣ ପାଇଁ ଗୀତା ନା ଗୀତା ପଢିଲେ କଣ ହେଇଛି କଣ ଭଗବତ ଗୀତା ପଢିଲେ କଣ ହବ ଏତେ କନ୍ୟାଦାନର ଫଳ ମିଳିବ ଏଇ ଯୋଉ କୃଷ୍ଣ ଅଷ୍ଟଦଶ ନାମ ପଢିଲେ ଯେ ଏତେ କନ୍ୟାଦାନର ଫଳ ମିଳିବ ଏତେ ସ୍ୱର୍ଣ୍ଣ ପାହାଡ଼ ଦାନର ଫଳ ମିଳିବ ଏତେ ଗୋଦାନର ଫଳ ମିଳିବ କଣ ପାଇଁ ଲୋକ ପଢୁଛନ୍ତି ମାରୱାଡ଼ି ମାନେ ଭକ୍ତି କରତେ ବହୁତ ପଢନ୍ତି କି ତ କେମିତି ଏ ଫଳ କେତେ ମିଳିବ ମୋତେ ଏତେ ଗୋସେବା କରୁଛନ୍ତି ଲୋକ ଏତେ କିଛି କରୁଛନ୍ତି ଏତେ ଖାଇତେ ଦଉଛନ୍ତି ଏତେ ବସ୍ତ୍ର ଦାନ କରୁଛନ୍ତି କଣ ପାଇଁ ଦଉଛନ୍ତି ମୁଁ ଯେତେ ଲୋକଙ୍କୁ ବାଣ୍ଟିବି ସେତେ ମୋର ବଢିବ ଏଠି ମନର ଆଦାନ ପ୍ରଦାନ ଭଗବାନଙ୍କୁ ମନ ଦବା ସହିତ କିଛି ସମ୍ପର୍କ ଅଛି କିଛି ନାହିଁ କିନ୍ତୁ ଆମେ ଆମେ ଜାଣୁଛୁ ଯଦି ସବୁ ଦେଲା ପରେ ଯଦି ମନକୁ ଯଦି ଭଗବାନଙ୍କୁ ନ ଦିଆଯାଏ ସବୁ ଦେବା ସହିତ କିଛି ଭ୍ୟାଲୁ ଅଛି ମୁଁ ଆପଣଙ୍କୁ ଖାଇବାକୁ ଡାକିବି ମୋ ମନରୁ ମୋ ଅନ୍ତରୁ ମୁଁ ଯଦି ଆପଣ ନ ଡାକିବି କାହିଁକି ଡାକିଛି ମୁଁ ଆପଣ ନେତା ମନ୍ତ୍ରୀକୁ କଣ ପାଇଁ ଡାକୁଛନ୍ତି ସମସ୍ତେ ଲୋକମାନେ ଡାକୁଛନ୍ତି ତା ସହିତ ବନ୍ଧୁବାନ୍ଧବ ବୋଲି କମେ ଡାକୁଛନ୍ତି ଡାକି ଆଣି ଫୁଲମାଳା ପିନ୍ଧିକି ଷ୍ଟେଜରେ ଟିକେ ତାକୁ ନାଁରେ କହିଦେଲେ ସେ ମୁକ୍ତି କେତେ ଲକ୍ଷ ଟଙ୍କା ଗ୍ରାଣ୍ଟ କରିଦେବ ଯେମିତି ତାର ଯେମିତି ସେ ତା ସ୍ୱାର୍ଥ ପାଇଁ ତାକୁ ଡାକିଛି ଲୋକ ପୁଣି ଯେତେ ଯେତେ ପୁଣ୍ୟ କର୍ମ କରୁଛନ୍ତି ଯାହାନ୍ତି କରୁଛନ୍ତି କଣ ପାଇଁ କରୁଛନ୍ତି ତା ସ୍ୱାର୍ଥ ପାଇଁ କରୁଛି ତା ସହିତ ବନ୍ଧୁ ବାନ୍ଧିବା ପାଇଁ ନୁହେଁ ତା ସହିତ ସମ୍ପର୍କ ସ୍ଥାପନ ପାଇଁ ନୁହେଁ ସମ୍ପର୍କ କିଏ ସ୍ୱାର୍ଥ ପାଇଁ ଏ ସଂସାରଟା ସେଭଳିଆ କିନ୍ତୁ ଏଠି କୁହନ୍ତି ମନଟା ଏତେ ଚଞ୍ଚଳ ଯେ ଆମ ମନଟା ଏତେ ଚଞ୍ଚଳ କେମିତି ସ୍ଥିର ହବ କେମିତି ନା ମନଟାକୁ ଯଦି ସମ୍ବନ୍ଧ ବାନ୍ଧି ଦିଆଯିବ ବୁଝିପାରିଲେ କଣ କଥା ମନଟା ଯଦି ଜଣଙ୍କ ଚରଣରେ ସମର୍ପଣ କରାଯିବ ଭଗବାନଙ୍କ ଚରଣରେ ସମର୍ପିତ କରାଯିବ ସେତେବେଳେ ମନଟା ବସିବୁତ ଯଦି କୃଷ୍ଣ କଥା ମନକୁ କୃଷ୍ଣଙ୍କ ଚରଣାରବିନ୍ଦ ଲଗେଇବା କେମିତି ଲଗେଇବା ନା କୃଷ୍ଣ କଥା ପଢିବା କୃଷ୍ଣ କଥା ଶୁଣିବା ବାରମ୍ବାର ବାରମ୍ବାର ମନ ସ୍ଥିର ହବ ଭକ୍ତିରେ ସ୍ଥିର ହବ ମନ ନହେଲେ ମନ କଦାପି ସ୍ଥିର ହବ ଯେତେ ନାମ ଜପ କରିବା ସମୟ ମିଳୁଛି ଠାକୁରିଆ ସମୟଟା ନଷ୍ଟ କରିବି ଭଗବାନ ନାମ ଜପ କରିବି କିଛି ପଢିବି ତାହେଲେ ମନ ସଂଯତ ହବ ନହେଲେ ମନ କେବେ ସଂଯତ ହବ ମନ ତ ସବୁବେଳେ କିଛି ଚିନ୍ତା କରୁଛି ନା କିନ୍ତୁ ଆପଣ ବହୁତ ସମୟ ଯୋଉ କଥାରେ ଚିନ୍ତା କରିବେ ବେଶୀ ଯଦି ଦିନରେ ଅଧିକ ଅଧିକାଂଶ ସମୟ ଯଦି ଯାହା କଥା ଭାବିବେ ତାହେଲେ କଣ ହବ ନା ଅଟୋମେଟିକ ଭାବେ ଆପଣ ତା ପ୍ରତି ଆକୃଷ୍ଟ ହେଇଛୁ ବାରମ୍ବାର ଆପଣ ମନରେ ସିଏ ପ୍ରକାଶିତ ହେବେ ବାରମ୍ବାର ମନରେ ଆମ ପିଲା କଥାଟା ଯେମିତି ଆମର ମନେ ପଡୁଛି ଆମେ ମୋଟରସାଇକେଲଟା ରଖିନି କେହି ଯଦି ମାଗିକି ନେଇଗଲା ମନେ ପଡୁଛି କଣ ନାହିଁ ମୋଟରସାଇକେଲ କିଏ ନେଇଗଲା କି କୁଟିଦେଲା କି କିଛି ହେଲା ଯେମିତି ମନରେ ଆସୁଛି ଆସୁଛି ନା ଠିକ ସେଇଭଳିଆ ଆମ ଛୁଆଟା କଣ ଯଦି ବାହାରକୁ ଯାଇଛି ଆମ ମନରେ ବାରମ୍ବାର ଆସୁଛି ଛୁଆଟା ଗଲା ରାସ୍ତା ପାଇଲା ନା ନାହିଁ କିଛି ଅସୁବିଧା ହେଇଗଲା କି କେଉଁଠି ଏକ୍ସିଡେଣ୍ଟ ହେଲା କି କିଛି ସୁବିଧା ଅସୁବିଧା ମନ ବେଶୀ ଆସୁଛି କାହିଁକିନା ଭଲ ପାଇବାଟା ତା ପ୍ରତି ବେଶୀ ଅଛି ଆମେ ଜାଣିଛୁ କିଛି ହବନି କିନ୍ତୁ ମା ଛୁଆ ପହଞ୍ଚିକି ଫୋନ ନ କଲା ପର୍ଯ୍ୟନ୍ତ ତା ମନରେ ଗୋଟେ ଭାବନା ରହିଛି କଣ ହେଲା କଣ ନାହିଁ କାହିଁକି ଫୋନ କଲାନି କେତେ ଦୂର ପହଞ୍ଚିଲା ପ୍ରତି ପଦକ୍ଷେପ କାହିଁକି ମନେ ପଡୁଛି ଏତେ କଥା ତାଙ୍କ ତା ପ୍ରତି ତା ପୁଅ ନା ସେଥିପାଇଁ ତା ପ୍ରତି ଆସକ୍ତି ବହୁତ ପ୍ରତି ଶ୍ରଦ୍ଧା ବହୁତ ରହିଛି ତାକୁ ତା ପାଇଁ ନିଜେ ସେବା କରିଛି ଜୀବନ ସାରା ସେ ଯୋଉ ସେବା କରିଛି ସେଥିପାଇଁ ମନଟା ତା ପ୍ରତି ବାରମ୍ବାର ସେ ନ ଚାହିଁଲେ ବି ଖରାପରେ ବି ତା କଥା ମନେ ପଡ଼ୁଛି ଏକ୍ସିଡେଣ୍ଟ ହେଇଗଲା କି ସେ କଥା ବି ଭାବୁଛି ବହୁତ ଭଲ ପାଇବା ଥିଲେ କିଛି ଦୁର୍ଘଟଣା ଘଟିଗଲା କି ଏ କଥାଟା ବି ଭାବୁଛି ଠିକ ସେମ୍ ଏଇ ଭଳିଆ ଘଟଣା ଆମର କୃଷ୍ଣଙ୍କ ପ୍ରତି ହେବା ଦରକାର ଭଗବାନଙ୍କ ପ୍ରତି ହେବା ଦରକାର ହେଲେ ଯାଇକି କଣ ମନ ସଂଯତ ଆମେ କିଛି ପଢିବାନି କିଛି କଥା ଶୁଣିବାନି କିଛି ହବନି ଆମର ମନ ସଂଯତ କେବେ କେବେ ହବ ସେମିତି ଚାଲେ ସେଥିପାଇଁ ଚଞ୍ଚଳ ଅର୍ଜୁନ କହୁଛି ମନ ବହୁତ ଚଞ୍ଚଳ କେମିତି ଶାନ୍ତ ହବ ତାକୁ ବଶୀଭୂତ କରିକି ରଖିବା ଆୟତ୍ତକୁ ଆଣିବା ବହୁତ କଠିନ ଆଉ ସବୁର ମୂଳର ନାଟ ରହୁଛି ନାହିଁ ଆମର ମନ ସେଇ ତ ଆମକୁ ଉସ୍କୁଛି ଶୁଣ ନା ଏଟା କରିବନି ସେଟା ସେଇ ଗୋଟେ କମ୍ପର୍ମେ କାହିଁକିନା ମନର ଧର୍ମ ହଉଛି ସଂକଳ୍ପ ଆଉ ବିକଳ୍ପ ମନର ଧର୍ମ ହଉଛି ଏଇଟା ଏଇଠି ଗୋଟେ କଥା ସଂକଳ୍ପ କରିବ ନା ଏଇଟା କରିବା ଆଉ ଟିକେ କହିବ ନା ଥାବ ନହେଲେ ଯେମିତି କହୁଛି ନା ଏବେ ଡିସାଇଡ୍ କରିଥିବ ଡେରି ହେଇଗଲାଣି କଣ ଭାବିବ ନହେଲେ ଆଜି ଯିମିନି ଏ କ୍ଲାସ ଆସିବା ତାଙ୍କ ଏତେ ଡେରି ହେଲାଣି ଯିବି ନା ନାହିଁ ମନକୁ ନାନା ଥାଉ ଯିବି ଖରାପ ହେବି ନା ବରଂ ଆସିବା ଡେରି ମନକୁ ବୁଝିବା ଦରକାର ନା ମୁଁ ଯିବି ପ୍ରତି କ୍ଷେତ୍ରରେ ହବା ଉଚିତ ମନ ଏଇଭଳି ଭାବେ ସଂଯୁକ୍ତ ହବ ଉପମା ବହୁତ ଅଛି ତ ଠିକ ସେଇଭଳିଆ ଆମ ମନକୁ ଆମେ କେମିତି ସଂଯୋଗ କରିପାରିବା ଆଉ ଅସଂଯୋଗ କୋଉଥିରେ କୋଉଥିରେ ହଉଛି ମନ ଆମର ଟିଭି ମୋବାଇଲ ଖୋଲିଦେଲା ବେଳକୁ ୱାଟୁ କଣ ରହିଲା ମନ ସିଆଡ଼େ ସିଆଡ଼େ ପଳେଇଗଲା ଠିକ ୟୁଟ୍ୟୁବ ଚ୍ୟାନେଲ ଭଳିଆ ଯୋଉଟାକୁ ଥରେ ମାରିଦବୁ ଯୋଉ ଆମେ ଦେଖୁଛେ ନା ମୋବାଇଲରେ ୟୁଟ୍ୟୁବ ଯଦି ତୁ ମାରିଦବୁ ତ ଯାହା ମେଟରଟା ଖୋଲିବୁ ସେ ରିଲେଟେଡ୍ ଆସିବ ଆସିବ ନା କୃଷ୍ଣା ଆସିବ ନା ନାହିଁ ଯେମିତି ଆସୁଛି ଠିକ ସେମିତି ମନ ଥରେ ଯଦି ବିଷୟକୁ ଚାଲିଗଲା ସଂସ୍ପର୍ଶକୁ ଚାଲିଗଲା ତା ପଛରେ ପଛରେ ଖାଲି ବିଷୟର ଚେତନା ଆସିବ ଆସିବ ନା ନାହିଁ ଆସିବ ଆମେ ଜପ କଲା ବେଳକୁ ନିଦ ଲାଗୁଛି ଭାବୁଛି ନା ସମସ୍ତଙ୍କୁ ଭାବୁଛି ନା ନାହିଁ ନିଦ ଲାଗୁଛି ସେଟା ଆମେ ଏଇଠି ଡିସ୍କସନ କରୁ ନିଦ କଣ ଜପ କଲା ବେଳକୁ ଆସୁଛି ଆଉ କାହିଁ କେତେବେଳେ ଆସୁନୁ କାହିଁକି ଜପ କଲାବେଳେ ଆସୁଛି କଣ ପାଇଁ ସକାଳେ ବସିକି ଜପ ମାଳ ହେଲା ବେଳକୁ ନିଦଟା ଏତେ ଆସୁଛି କଣ ଅନ୍ୟବେଳେ ଆସୁନି କଣ ପାଇଁ ତେଣୁ ଆମେ ଡିସ୍କସନ କରୁଥିଲୁ ଆଚ୍ଛା ଗୋଟେ ଲୋକକୁ ରାତିରେ ପୁରା ରାତିରେ ସେ ଦିନ ସାରା ଶୋଇନଥିବ ତା ଆଗ ଦିନ ବି ଶୋଇନଥିବ ରାତିରେ ଯଦି ତାକୁ କୁହାଯାଏ ଭାଇ ଘରଟାରେ 2000 ଟଙ୍କିଆ ଆଲମିରାଟା ପୁରା ଭର୍ତ୍ତି ହେଇକି ଅଛି ତୁ ଯେତେ ଗଣି ପାରିବୁ ସେତେ ତୋର ରାତିରେ ତାକୁ ନିଦ ଆସିବ ଆସିବୁ କି ତ ଜହ୍ନାନି ତ ଆସିବ ରାତି ସାରା ସେ ଗଣିବ ଯେତେ ଗଣିବ ଜମାନି ତ ଆସିବନି ତାହେଲେ ରାତି ସାରା ଶୋଇଛି ସକାଳୁ ଟିକେ ଜପ କଲା ବେଳକୁ ନିଦ ଆସୁଛି ମିଳୁଛି କମେ ଆସୁଛି ଲୋଭଟା ତାର ଟଙ୍କାରେ ଯେତେ ଅଛି ଭଗବାନଙ୍କ ପ୍ରତି ସେତେ କାହିଁକି ନା ଟଙ୍କାରେ ତାର ସମ୍ବନ୍ଧ ହୋଇଯାଇଛି ଟଙ୍କାକୁ ସେ ବନ୍ଧୁ ବାନ୍ଧିଛି ଭଗବାନ ସହିତ ତାର ବନ୍ଧୁ ନାହିଁ ଏଇଟା ସମ୍ବନ୍ଧ ସ୍ଥାପନ ହେଇଛି ତାର ଟଙ୍କାରେ ସମ୍ବନ୍ଧ ସ୍ଥାପନ ହେଲି ତାର ଭକ୍ତିରେ ଭଗବାନଙ୍କ ପାଖରେ ସେଥିପାଇଁ ଆସୁଛି ଲୋଭ ତାର ଲୋଭ କୋଉଠି ଅଛି ନା ଟଙ୍କା ପ୍ରତି ଅଛି ଭଗବାନ ପ୍ରତି ଲୋଭ ନାହିଁ ଭଗବାନଙ୍କ ନାମ ପ୍ରତି ଲୋଭ ନାହିଁ ଟଙ୍କା ତାକୁ କୋଉଠିକି ନବ ଲୋଭରେ ଏତେ ଲୋଭ ଅଛି ଟଙ୍କା ତାକୁ କୋଉଠିକି ନବ ନରକକୁ ନବ କିନ୍ତୁ ଭଗବାନ ମୃତ୍ୟୁ ପାଖରେ ନେଇ ପହଞ୍ଚିବ କିନ୍ତୁ ଭଗବାନ ଏଇଟା ଆମେ ବୁଝୁଟି ପାରୁନା ଭକ୍ତି ତାକୁ କୋଉଠିକି ନବ ଭଗବାନଙ୍କ ନାମ ତାକୁ କୋଉଠିକି ନବ ଭଗବାନ ପାଖରେ କିନ୍ତୁ ବୁଝୁନି ଏତିରେ ତା ଲୋଭ ଅଛି ସେତେ ଲୋଭ ନାହିଁ ଏଇଟା ହଉଛି ମେଣ୍ଟ ତ ସେଥିପାଇଁ ଆମର ମନକୁ ଆମେ କେମିତି ନିଜ ଆୟତ୍ତରେ ରଖିବା ନିଜ ସଂଯମତା ରଖିବା ସେଠି ଚବିଶ ଘଣ୍ଟା ଚେଷ୍ଟା କରିବା ଯାହା କିଛି କଥା ହେବି କୃଷ୍ଣ ବିଷୟ କହିବି ମନଟାକୁ ସବୁବେଳେ ସ୍ଥିର ରଖିବି କେମିତି ଏଇଟା ହଉଛି କଥା ନହେଲେ ଅସଂଯତ ମନର ଉଦାହରଣ ଦେଲେ ଆମର ଆମ ମନ ପ୍ରତି ମୁହୂର୍ତ୍ତର ଅସଂଯତ ଏମିତି କଥା ଆମେ ଯଦି ଆଉ କଣ ଉଦାହରଣ ଅଛି ମନ ଅସଂଯତ କେତେ କଣ କାରଣ ଆମେ ଚାଷ ବହୁତ ପଢୁଛନ୍ତି ବହୁତ ବହୁତ ଆମର ମହାରାଜ ମାନଙ୍କର ଇଏ ପଢୁଛନ୍ତି କଣ ଉପମା ହେଇପାରେ ଆପଣମାନେ କୁହନ୍ତୁ ଆମ ମନ କେମିତି ଅସଂଯତ କଣ କଲେ ଆପଣମାନେ ଭାବୁଛନ୍ତି ସଂଯତ ଏଟା ମେନ୍ ଗୋଟେ ବଡ଼ ରୋଗ ଜନ୍ମ ଜନ୍ମ ରୋଗ କାହିଁକି ଅନାଦି କାଳରୁ ମନ ଏଭଳି ଭାବେ ଭଲ ହେଇକି ଆସେ ଅନାଦି କାଳରୁ ଆଜି ବହୁତ ଦିନ କିନ୍ତୁ ବହୁତ ଦିନ ଧରି ଏଭଳି ଜୀବନ ବିତେଇକି ଆସେ ସେଥିପାଇଁ ସେ ତାକୁ ଏତେ ସହଜରେ ଏକା ଦିନରେ ବଦଳେଇ ହବ ହବ କି ଏକା ଦିନ ହବ କଣ କହିଲ ଯୁଗେ ଯୁଗେ ଯେମିତି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଚାରିଟା ଶତ୍ରୁ ଆମ ହୃଦୟରେ ଅଛନ୍ତି ଆମର ହେଲେ ସବୁଠାରୁ ଶତ୍ରୁ ଆମେ ଭାବୁଛେ ନା ସିଏ ମୋ ଶତ୍ରୁ ଆମ ଭିତରେ ଭାବନା ଆସୁଛି ସେ ଲୋକଟା ମୋର ଏଇ କ୍ଷତି କଲା ମୋ ପାଇଁ ମୋ ବିରୋଧୀଚରଣ ବିରୋଧାଚରଣ କଲା କିନ୍ତୁ ବାସ୍ତବିକ ସିଏ ମୋ ଶତ୍ରୁ ନୁହେଁ ମୋର ସବୁଠୁ ବଡ ଶତ୍ରୁ କିଏ ମୋର ଏଇ ଛଅଟା ପେପର ଏଇ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏଇ ଛଅ ଜଣ ଶତ୍ରୁ ତ କାମକ୍ରୋଧ ଆଦି ଛଏ ବାଟ ପାଡି ଦେ ଭକ୍ତିର ଠାରୁ ଗାଉଛନ୍ତି ଇଏ ହିଁ ମୋର ବାଟ ଦୋଷୀ ଇଏ ମୋତେ ରାସ୍ତାରୁ କିଡ଼ନାପ୍ କରିକି ଭଗବାନ ପାଖରୁ ନେଇ ଯାଇଛନ୍ତି ଏମାନେ କାମ କ୍ରୋଧ ଲୋଭ ଏମାନେ ନେଇ ଆସୁଛନ୍ତି ସେଥିପାଇଁ କାମନା କେବେ କାହାର ଠିକ ନୁହେଁ କାମନାଟା କଣ ପଳେଇବ ଆମ ମନରେ ଯୋଉ କାମନା ରହିଛି ଯୋଉ ବାସନା ରହିଛି ଭୋଗର ଲାଳସା ଅଛି କାମନାଟା କେବେ ଯିବ କାମନା ସବୁବେଳେ ଆଜି ଗୋଟେ କାମନା କାଲି ଗୋଟେ ନୂଆ ନୂଆ କେତେ କାମନା ହଉନି କି କେତେ କାମନା ଆମ ଭିତରେ ରହିଛି କୋଉଦିନ କାମନା ଆଜି ଗୋଟେ କାମନା ପୂର୍ଣ୍ଣ ହେଲା କାଲି ବା ଗୋଟେ ମନ୍ଦିର ଯାଇକି ମୁଣ୍ଡିଆ ମାରିଲେଣି ମାରିଲେଣି ନା ନାହିଁ ଏଇ ଏଠିକି ଆସି ରାଧା ଗୋବିନ୍ଦ ପାଖରେ ମୁଣ୍ଡିଆ ମାରିଲା ପରେ ଯଦି ହେଲାନି ସେ ଯାଉଛି କୋଉଠିକି ତାରିଣୀ ମନ୍ଦିରକୁ ଯିବ କି ଆଉ କୋଉ ମନ୍ଦିରକୁ ଯିବ ଆଉ କୋଉଠି ଯାଇକି ମୁଣ୍ଡିଆ ମାରିବ ମୋ କାମନାଟା କେମିତି ପୂର୍ଣ୍ଣ ହେଇଗଲା ଇଏ ଦେଲେନି ସିଏ ସିଏ ଦେଲେନି ସିଏ କେତେ ଆଡ଼େ ବୁଲିବ ହିସାବ ହଁ ତା ମାନସିକ କରୁଛି ସେଇ ହଉଛି କାରଣ ସେ ସେଇଥିପାଇଁ କୃଷ୍ଣଙ୍କ ପ୍ରତି ତା ପୂର୍ଣ୍ଣ ଶ୍ରଦ୍ଧା ନାହିଁ ତ ସେଥିପାଇଁ ଯେହେତୁ ବୁଲୁଛି କାମନାଟା ଯାଇନି କାମନା କେମିତି ତୃପ୍ତ ହବ କାମ କୃଷ୍ଣ କର୍ମାର୍ଥ କାମନାଟା କେତେବେଳେ ଯିବ ଯିବନି ସେ ମଲେ ବି ଯିବନି କାମ କ୍ରୋଧ ଲୋଭ ମଦ ମାତ୍ସର୍ଯ୍ୟଟା ତ କେବେ ବି ଭଗବତ ସେବା ଲାଗିବନି କାମ କ୍ରୋଧ ଲୋଭ ମୋହ ଏଗୁଡା ସବୁ ଭଗବାନଙ୍କ ସେବାରେ ଲଗେଇ ଦେଇତେ ପଡିବ ଟ୍ରାନ୍ସଫର କରତେ ପଡିବ ଭୌତିକ ଜାଗାରୁ ଠିକ କାମନା ଅଛି ମୋର ବଡ ବିଲ୍ଡିଂ ବନେଇବି ସେଇ କାମନାଟାକୁ ପୋଷଣ କରତେ ପଡିବ ନା ଏ ଜଗତରେ ମୁଁ କେତେଦିନ ବଞ୍ଚିବି ଏତେ ବଡ ବିଲ୍ଡିଂ ଜୀବନରେ ରକ୍ଷା ପାଇଁ ଜୀବନ ବଞ୍ଚିବା ପାଇଁ ଯେତିକି ଦରକାର ସେତିକି ବଡ ବିଲ୍ଡିଂ ବଞ୍ଚେଇବି ବହୁତ ତିନି ତାଲା ବଢିବା ମୋର ଦରକାର ନାହିଁ ପାଞ୍ଚ ତାଲା ବନେଇବା ଦରକାର ନାହିଁ ମୋତେ ଜଣେ ଭକ୍ତ ପରଦିନ ଫୋନ ନାଇଁ ଜଣେ ଭକ୍ତ କହିଲେ ମାତାଜୀ ମୋତେ କହୁଛନ୍ତି ପ୍ରଭୁ ଟିକେ ବୁଝେଇଲେ ଆମ ଘରେ ନେଇ ଝଗଡ଼ା ଦେବେ କଣ ପାଇଁ ନା ଆମ ପ୍ରଭୁ କହୁଛନ୍ତି କମ୍ପ୍ଲେକ୍ସ ବନେଇବେ ବୁଝିପାରିବି କମ୍ପ୍ଲେକ୍ସ କଣ ନା ହାଇଫାଇ ଯୋଉ ଏଜୁକେଟେଡ ମାନଙ୍କର ଯୋଉ ଡୁପ୍ଲେକ୍ସ ଯୋଉ ଭିତରେ ସିଡ଼ି ଥିବ ଯୋଉ ଡୁପ୍ଲେକ୍ସ ବନେଇବେ ପୁରା ଏକଦମ କମ୍ପ୍ଲେକ୍ସ ଟାଇପ୍ ରହିଥିବ ଦେଖିଲା ବେଳକୁ ଆରିଷ୍ଟୋକେଟ ଘର ହେଇଥିବ ମୁଁ ଏଇଟା କେତେ ତମ ଘର ନା ଦିଟା ଘର ହେଇଛି ଦିଟା ସାରା ଗୋଟେ ବିକ୍ରି କରୁଛନ୍ତି ଏବେ ରହୁଛୁ ଏଇଟାରେ ଏଇଟା ତ ତିନିଟା ସାରା ପୁଣି ଏଇଟା ବିକ୍ରି କରିଦେବେ ଦେଖି ଏହା ପଛପଟକୁ ଯୋଉ ଆଉ ଜାଗା ଅଛି ସେଇଠି ଘର କରିବ ମୋତେ ବିରକ୍ତ ମୁଁ ପ୍ରଚାର କରିବି ଗୁରୁକୃଷ୍ଣଙ୍କ ପାଇଁ କିଛି ଜୀବନରେ କରିବି ନା ଆଗ ଘର ତିଆରି ପଛରେ ମୋରେ ମଲା ପର୍ଯ୍ୟନ୍ତ ଘର କରୁଥିଲୁ ମାତାଜୀ କଥା କହୁଛନ୍ତି ପ୍ରଭୁ ପ୍ରଭୁଙ୍କୁ ତା ପିଲାମାନେ କହିଛନ୍ତି କଣ ବାପା ଏଇ ଘରଟା ବନେଇଲେ ବାଥରୁମଟା ଗୋଟେ ଗୋଟେ ଷ୍ଟାଣ୍ଡାର୍ଡ ମେଣ୍ଟେନ ହେଲାନି ଆମ ପସନ୍ଦ ହଉନି ଘର ପୁଅମାନେ ଯେହେତୁ ଭକ୍ତି କରୁନାହାନ୍ତି ପୁଅମାନେ କହୁଛନ୍ତି ବାପ ହଁ ମୁଁ ଗୋଟେ ଘର କରିକି ସମସ୍ତଙ୍କୁ ଦେଖିବି ପୁଣି ଗୋଟେ ଏଭଳିଆ ଏତେ ଘର
କରିବେ
ତ ଏଇ ହଉଛି ଝଗଡା ଚାଲିଛି କି କେତେ ବଡ ଘର କରିବ ସେ ବି କାମ ନା ଯେତେ ଘର କରିଦେଲେ କଣ ଦେଖ ଗୋଟେ ଜୀବନରେ ସେ ଦି ଦିଟା ଘର କରୁଛନ୍ତି ହାଇଫାଇ କରୁଛନ୍ତି ହାଇଫାଇ କରୁଛନ୍ତି ଛୋଟ କାଟ କରୁନାହାନ୍ତି ବର୍ତ୍ତମାନ ତାପରେ ବି ତାଙ୍କର ପସନ୍ଦ ହଉନି ଆମେ ଜାଣିଛୁ ଏତେ ଟଙ୍କା କାହିଁ ଘର ପଛରେ ଖର୍ଚ୍ଚ କରୁଛୁ ତାପରେ ତାଙ୍କ ପସନ୍ଦ ହୁଏ ଆହୁରି ଭଲ ଘର କରୁ ଚିନ୍ତା କରୁ ଏଇ କାମ ନା କେବେ ତୃପ୍ତ ହବ ସେ ଆମେ ଜାଣିଛନ୍ତି ନା ସେ ଇନ୍ଦ୍ର କେତେ କେତେ ଘର ବନଉଥିଲେ ମହଲ ବନଉଥିଲେ ସବୁ ବିଷୟ ଠିକ ସେମିତି ଆମ ଜୀବନ ବି ସେ କାମ ସେଟା କଣ କରିବ କାମ କୃଷ୍ଣ କର୍ମାର୍ପଣା ମନ୍ଦିରଟାକୁ କେମିତି ଭଗବାନ କୃଷ୍ଣଙ୍କର ସିଂହାସନ ବନେଇବି ସିଂହାସନର ଅଲ୍ଟର ବନେଇବି କେମିତି ଏଇ ପଇସାଟା ସେଇଠି କୃଷ୍ଣଙ୍କ ପାଇଁ ବନେଇବି ହଜାର ହଜାର ଲୋକ ଆସିବେ ସେଠି ବନେଇବେ ଏକା କଥା ଘର କରିବି ସେଇ ଘର କରିବେ କି କୃଷ୍ଣଙ୍କ ପାଇଁ କରିବି ମୋ ପାଇଁ କରିବି ଏଇଆ ଭାବିଲା କାମ କୃଷ୍ଣ କର୍ମାର୍ପଣେ କ୍ରୋଧ କାହାର ପଳେଇବ କ୍ରୋଧ କାହାର ଯିବ ଏଗୁଡା ଯାଇନି କେବେ କ୍ରୋଧ ସମସ୍ତ ଭଗବାନଙ୍କର କ୍ରୋଧ ନଥିଲା ରାମଚନ୍ଦ୍ର କ୍ରୋଧ କରୁନାହାନ୍ତି କୃଷ୍ଣ କ୍ରୋଧ କରୁନାହାନ୍ତି ଅର୍ଜୁନ କରୁନାହାନ୍ତି ହନୁମାନ କରୁନାହାନ୍ତି କରୁନାହାନ୍ତି କ୍ରୋଧ ପିତା ଭୀଷ୍ମ କ୍ରୋଧ କରୁନାହାନ୍ତି ଚୈତନ୍ୟ ମହାପ୍ରଭୁ କ୍ରୋଧ କରୁନାହାନ୍ତି ନିତ୍ୟାନନ୍ଦ ପ୍ରଭୁଙ୍କୁ ଅଜଗାଇମାରେ ମାରିବା ପାଇଁ ଚକ୍ର ଆଣିଲେ କାହିଁ କ୍ରୋଧ ଅଛି କ୍ରୋଧ କେବେ ଯିବନି କ୍ରୋଧ ଭକ୍ତ ଭଗବାନ ତ ଦ୍ୱେଷୀ ଜାଣି ଯିଏ ଭକ୍ତ ଭଗବାନଙ୍କୁ ନିନ୍ଦା କରିବ ତାଙ୍କୁ ରାଗ ଦେଖିଦେବ ସେ ଜାଗାରେ ତମେ ଚୁପ୍ ରହିଲେ ହବନି କ୍ରୋଧ ଆମର ଅଛି ସମସ୍ତଙ୍କ ଭିତରେ କ୍ରୋଧ ଅଛି ଭଗବାନ ନେଚର ପାଇଁ ଛଅ ଜଣ ରହିବେ ସାଙ୍ଗରେ କିନ୍ତୁ ଏଟା କ୍ରୋଧଟା ହବ କାହା ପାଇଁ ନା ଭକ୍ତ ଦ୍ୱେଷୀ ଯୋଉମାନେ ଭଗବାନ ଆଉ ଭକ୍ତ ଭଗବାନ ଆଉ ଭକ୍ତଙ୍କୁ ବିଦ୍ୱେଷ କରୁଛନ୍ତି ତାଙ୍କ ଉପରେ ରାଗ ଦେଖିବେ ବେଳେବେଳେ ଲୋକ ଆପଣଙ୍କୁ ତାତ୍ସଲ୍ୟ କରୁଛି ଆପଣଙ୍କ ଲାଭ ଠିକ ଅଛି ଆପଣ ସାମ୍ନାରେ ଆଉ ଜଣେ ଭକ୍ତ ଭିତରେ ଜଣେ ତାତ୍ସଲ୍ୟ କରିବେ ଆପଣ କଣ କରିବେ ଆପଣ ସେଠି ରାଗ ଦେଖିବେ ତାହେଲେ କୃଷ୍ଣ ଖୁସି ହେବେ ଆଉ ନ କରିବେ ସେଟା ଅପରାଧ ହବ ତେଣୁ କ୍ରୋଧ ରହିବ ଲୋକ କାମ କ୍ରୋଧ ଲୋଭ ଲୋଭ ରହିବ ନା ନାଇଁ ମଲେ କଣ ଲୋଭ ପଳେଇବ ମଲେ ବି ଲୋଭ ଯିବନି ଭଗବାନ ଦେଇ ସାଧୁ ସଙ୍ଗ ହରି କଥା ଭଗବାନଙ୍କ ଭକ୍ତଙ୍କ ସଙ୍ଗ ଲାଭ କରିବାକୁ ଲୋଭ କେମିତି ଭକ୍ତ ସଙ୍ଗେ ଯାଇକି ଯଦି କୃଷ୍ଣ କଥା ହେବି ଭକ୍ତ ସଙ୍ଗ ପାଇବି ଭଗବାନ କଥା ଶୁଣିବି ଗ୍ରନ୍ଥ ପଢିବି ଏଥିପ୍ରତି ଲୋଭ ରହିବା ଦରକାର ମୋହ ଯେମିତି ଭଗବାନଙ୍କ ସେବା ପ୍ରତି ମୋହ ଜାତ ମୋ ପରିବାର ପିଲା ଛୁଆ ସଂସାର ପ୍ରତି ଭଗବାନଙ୍କ ମନ୍ଦିର ଭଗବାନଙ୍କ ସେବା ପ୍ରତି ମୋହ ରୁହେ ମଦ ଯେମିତି ଭଗବାନଙ୍କ ନାମ ପ୍ରତି ମଦ ନିଶା ଯେମିତି ଲୋକ ନିଶା ଖାଏ ଯେମିତି ମଦ ମଦ ମାନେ ହଉଛି ନିଶା ପୁରା ନିଶା ହେଇଯାଉଛି ନହେଲେ ଚଳିବନି ଭଗବାନଙ୍କ ନାମ ପ୍ରତି ଯେମିତି ମଦ ରହିବା ନିଶା ପୁରା ରହିବା ମୁଁ ନାମ ନକଲେ ମୋ ଜୀବନରେ କିଛି ଭଲ ନାହିଁ ସେଥିରେ ଏଗୁଡା ଯିବନି ଏଇଟାକୁ ଏଇ ଜାଗାକୁ ଟ୍ରାନ୍ସଫର କରିତେ ପଡେ ଯେମିତି ନିଶା କରୁ ଲୋକ ତା ଚା ଖାଇବା ଟାଇମ ନହେଲେ ହେଲେ ସେ ଆଉ ସ୍ଥିର କରିଦେବନି ଠିକ ସେମିତି ମୋ ସକାଳ ହେଇଗଲା ମାନେ ତା ଜପ ସାରିବା ପାଇଁ ପଡେ ନିଶା ହେଇଯିବା କଥାଟା ଠିକ ସେଇଭଳିଆ ଏଇଟା ଯିବନି ଯାହା ଲଗେଇବା ପାଇଁ ପଡେ ଇଏ କାମ କ୍ରୋଧ ଲୋଭ ଏଗୁଡା କିନ୍ତୁ ମାତ୍ସର୍ଯ୍ୟ ଦୋଷଟା ଭକ୍ତ ଲାଗିବ ଦ୍ୱେଷଟା କଣ ଭକ୍ତିରେ ଲାଗିବ କେବେ ଭକ୍ତ ଯଦି ଦ୍ୱେଷ କରିବ କଣ ଭକ୍ତ କାହାକୁ ବି ଦ୍ୱେଷ କରିବେ ତା ଦୁଃଖ ପାଇଁ କେହି ବି କାରଣ ନୁହେଁ ମୋ କର୍ମାନୁସାରେ ମୋତେ ମିଳୁଛି ଆଚ୍ଛା ବାତ ବେଗ ମନୁଷ୍ୟ ବେଗ କ୍ରୋଧ ବେଗ ଗଲା ଆଚ୍ଛା କ୍ରୋଧ ଏଇଟା କହିଲେ କ୍ରୋଧରେ କ୍ରୋଧ ସମସ୍ତଙ୍କର ଅଛି କ୍ରୋଧକୁ ଭକ୍ତିରେ ଏଭଳି ଭାବେ ରଖିବା ପାଇଁ ପଡେ କାମ କ୍ରୋଧ କ୍ରୋଧ ଗଲା ତାପରେ ହଉଛି ଜିହ୍ୱା ବେଗ ଜିହ୍ୱାର ଏଇଟା ହଉଛି ବହୁତ ଏଇ ତିନିଟା ଜିହ୍ୱା ବେଗ ଉଦର ବେଗ ଉପସ୍ଥ ବେଗ ଏଇ ତିନିଟା ଏକା ଲାଇନ ଅଛି ଜିହ୍ୱା ବେଗ ଜିହ୍ୱା ଭଲ ଖାଇବି ରସ ଆସ୍ୱାଦନ ଜିହ୍ୱା ଚାହୁଁଛି ବାରମ୍ବାର ଭଲ ଆସ୍ୱାଦନ କରିବା ପାଇଁ ଉଦର ପେଟକୁ ଯେ ଆହୁରି ଖାଇନି ଆହୁରି ଖାଇନି ଯାହା ଦେଖିଲା ବେଳକୁ ଖାଇ ଦେଇଥାଉ, ଯାହା ଦେଖିଲା ବେଳକୁ ଖାଉଛୁ, ଜିଭ ତ ଲାଳସା ଛାଡ଼ୁନି, ପେଟ ଏତେ ବଡ ହେଇଯିବ ଖାଇ ନାହିଁ, ତଥାପି ତାର ଆଶା ମେଣ୍ଟିବନି। କିନ୍ତୁ ଆମେ ବର୍ତ୍ତମାନ ସାତି ବାହାର କରୁଛନ୍ତି, ପ୍ରସାଦ ପାଇଲୁ, ସେଇ କ୍ଷେତ୍ରରେ କୁହାହଉଛି ଜୁହା ବେଗକୁ ସଂଯମ କରିବା ପାଇଁ ପଡିବ। କୃଷ୍ଣ ପ୍ରସାଦ ତ କିଛି ପାଇନି, କିନ୍ତୁ ଇଆ ନୁହେଁ, କୃଷ୍ଣ ପ୍ରସାଦରେ କୋଉଠି ଭଲ ରାଜଭୋଗ ମିଳୁଛି, କୋଉଠି ଆଜି ଚାଉମିନ ମିଳିଲା, କୋଉଠି ପାସ୍ତା ମିଳିଲା, ନୁଡଲ୍ସ ମିଳିଲା, ନା ରେ କୃଷ୍ଣା, ତ କୋଉଠି ଭଲ ଭଲ ମିଳିବ ସେ ଆଶା କରିବେନି। ତାହେଲେ ସେମ୍ ଥିଙ୍ଗ, ଭଲ ଖାଇବାର ଲାଳସା ଯଦି ଆସିଗଲା ମନରେ, ଜୁହା ଲାଳସା ଯଦି ଆସିଲା, ସେଥିପାଇଁ କୁହାଯାଏ ଜୁହା ଲାଳସା ଯଦି ଏତିଅତି ଥାଏ ସେଷ୍ଣଦର ପରାୟଣ କୃଷ୍ଣ ନାହିଁ ପା, ସେ କୃଷ୍ଣକୁ ପାଇବନି। ସେଥିପାଇଁ ଜୁହା ଲାଳସା ଯଦି ବି ଆସେ ଖାଇବାରେ ଇଚ୍ଛା କୃଷ୍ଣ ପ୍ରସାଦ ପାଇନି, କିନ୍ତୁ କୃଷ୍ଣ ପ୍ରସାଦ ନୁହେଁ, ମୋ ଇଚ୍ଛା ଅନୁସାରେ ଯାହା ଚାହିଁବି ସେଇଟାକୁ ରୋଷେଇ କରି ଭଗବାନଙ୍କୁ ବୋଲେ କାହିଁକି ଏୟା ନୁହେଁ। ହେଟା ପ୍ରଥମ ସ୍ତରରେ କୃଷ୍ଣା ପାଇଁ ଠିକ ଅଛି, ଛୋଟ ଛୁଆ ଅନ୍ୟ ଜଣଙ୍କୁ ଦେଖିକି କହୁଛି ସଂଯମ ନୁହେଁ, କିନ୍ତୁ ଆମେ ଯେତେବେଳେ ଭକ୍ତିର ମହତ୍ଵ ବୁଝିଲେ ଆମ ପାଇଁ ଏଟା ନା, ଯୋଉଟା କୃଷ୍ଣ ଅନୁକୂଳ ଯୋଉଟା ସବୁ ଭକ୍ତ ପାଇଁ ପ୍ରୀତି ହବ, ସାତ୍ତ୍ୱିକ ଆହାର ହବ, ସେଇଟା ମୋର ଗ୍ରହଣ କରେ। ଅନ୍ୟ ଯେକୌଣସି ସେଇଟା ଆମ ମାୟାପୁରରେ କୁହନ୍ତି ପିଜା ପାସ୍ତା ଖାଉଥିବେ, ପିଜା ଆର୍ ପାସ୍ତା ନରକା ରାସ୍ତା, ପିଜା ପାସ୍ତା ହଉଛି କଣ ନରକର ରାସ୍ତା, କିନ୍ତୁ ଲୋକ ଆମେ ସେଇଟା ଖାଉଛୁ କାହିଁକିନା ରିଚ୍ କୁନ୍ ଖାଦ୍ୟ ବେଶୀ ଭାବୁଛୁ। ତ ସେଥିପାଇଁ ଯେ କୁହାହଉଛି ଏଗୁଡାକୁ ଏଗୁଡାକୁ ସଂଯମ କରିବା ଦରକାର। ସେଥି ଜିହ୍ୱା ବେଗ ଯାହାର ସଂଯତ ନୁହେଁ, ଯାହାର ଜିହ୍ୱା ଲାଳସା ମାନେ ଜିହ୍ୱା ବେଗ ମାନେ ଖାଇବାର ଲାଳସା ଯାହାର ଯେତେ ରହିଛି ତାର ଉତ୍ତର ବେଗ ସେତେ ଅଧିକ, ଆଉ ତାର କାମ ଇନ୍ଦ୍ରିୟ ଉପସ୍ଥ ବେଗ ସେତେ ଅସଂଯତ। ଜିହ୍ୱା ଯାହାର ଅସଂଯତ ତାର ଉପସ୍ଥ ସେତେ ଅସଂଯତ ହେଇଯିବ, ଯେହେତୁ ତିନିଟା ଏକା ସାଙ୍ଗରେ ରହୁଛି। ସେଥିପାଇଁ ଜିହ୍ୱାକୁ ଯିଏ କଣ୍ଟ୍ରୋଲ କରୁଛ, ଯାହା ସାତ୍ତ୍ୱିକ ଆହାର କୃଷ୍ଣ ପ୍ରସାଦ ନୁହଁ ସେତିକି ଖାଇକି ରହିବି, ମୋ ପାଇଁ ଆଉ କିଛି ଦରକାର ନାହିଁ। ଯେ ଆମେ ଉପବାସ କାହିଁ କରୁଛୁ, କରୁଛନ୍ତି ନା ବ୍ରତ କରୁଛନ୍ତି ନା, ଇଚ୍ଛା ନାହିଁ, ପେଟ ଖରାପ ହଉଛି କି ଗ୍ୟାଷ୍ଟ୍ରିକ ହଉଛି କହିଲେ ବି ଆମେ ତଥାପି ଉପବାସ କରୁଛନ୍ତି, କାହିଁକି ନା ଜିହ୍ୱା ଲାଳସଟା ସଂଯୋଗ ଯୋଉଠୁ ପାରିନି ସେଠି ରାସ୍ତା କୋଉଠୁ ଛିଡ଼ାଇ ଖାଇଦେବି, ଏଗୁଡା କେବେ କୃଷ୍ଣ ଖୁସି ହେବେ, କେବେ ବି ଆପଣ ଜୀବନରେ ଭଗବାନଙ୍କୁ ପାଇବେନି। କୃଷ୍ଣଦର ପରାୟଣ କୃଷ୍ଣ ନାହିଁ ପାଇବା, କୃଷ୍ଣ ପୁରା ମନା କରାଯାଇଛି ଭାଗବତରେ, ସେ କେବେ କୃଷ୍ଣଙ୍କୁ ପାଇବନି, କେବେ ବି ପାଇବନି ତା ପାଇଁ। ସେଥିପାଇଁ କୁହାହଉଛି କଣ ନା ଜିହ୍ୱାର ଲାଳସାରେ ଇତି ଉତି ଥାଏ, ଏଠି ପଳେଇବି ସେ ଫୁଚକା ଦୋକାନ ଅଛି, ଏମିତି ନିରାମିଷ କରୁଛି ରାସ୍ତା କଟରେ ଖାଇ ଦେଇଆସେ, ତା ବାହା କରି ଯାଇଥିଲି ଚାକୁଛି ଏତେ କହୁଛି ଖାଇ ଦେଇଆସେ, ନା ଏମିତି ହବ, ସ୍ଥାନ କାଳ ପାତ୍ର ଅନୁସାରେ ବିଚାର କରତେ ପଡିବ କୋଉଠି ଖାଇପାରିବେ। ଆଉ ଲୋକ ଘରୁ ପ୍ରଚାରରେ ଯାଇଛନ୍ତି, ସେ ଲୋକ ବହୁତ ଶ୍ରଦ୍ଧାବାନ ଶ୍ରଦ୍ଧା କରୁଛି, ହଁ ଠିକ ଅଛି ଫଳ ଦିଅ ଖାଇଦେବ, କିଛି ଅସୁବିଧା ଭଗବାନଙ୍କୁ ମନେ ମନେ ସେଠି ସମର୍ପଣ କରିବ, ଆଉ ବାଧାକୁ ଶିଖିବା ପାଇଁ ଫଟୋ ଥିଲେ ଫଟୋ ପାଖରେ ସମର୍ପଣ କରି ଖାଇବେ, ଶୁଖିଲା ଜିନିଷ ଖାଇବେ, ବାଲି ଭଜା ଜିନିଷ ଖାଇବେ, ଯୋଉଠି ସ୍ଥାନ କାଳ ପାତ୍ର ଯାହା ପାଇଲେ ଯୋଉଠି ଖାଇଦେବେ ସେଟା କେବେ ଆମ ଆପଣଙ୍କର କଣ ଉଦ୍ୱାର ଉପସ୍ଥିତ ଆପଣ ଆମ ମନ 100% ଅନ୍ୟ ଆଡ଼େ ଯିବ, ଅନ୍ୟ କାମନାର ବଶୀଭୂତ ହେଇଯିବ, କେବେ ବି ଆପଣ ଇନ୍ଦ୍ରିୟକୁ ସଂଯୋଗ କରିପାରିବେନି, କାମ ଇନ୍ଦ୍ରିୟ ଫସିବା ପାଇଁ ପଡ଼ିବ। ସେ କଥା କହ ଯେ ବାଗବେଗ ମନୋବେଗ ଏବଂ କାର୍ବେଗ ତିନିଟା ସାରା ଏକା ସାଙ୍ଗରେ କଣ ତିନିଟା ସାରା ଏକା ସାଙ୍ଗରେ ଅଛନ୍ତି, ସେଇଥିପାଇଁ ବାରମ୍ବାର ଏଠି କହୁଛି ଯେଉଁ ଯେଉଁ କଥାରେ ଭଗବାନଙ୍କ ଗୁଣର ବର୍ଣ୍ଣନା ଇଏ ବାକ୍ୟ, ତ ସେଇ କଥା କହୁଛି ତିନିଟା ସାରା ସଂଯତ ହେଇଯିବ ଏକା ସାଙ୍ଗରେ, ଯଦି ଆପଣ କିଛି ଜିହ୍ୱା ଇନ୍ଦ୍ରକୁ ସଂଯତ କରୁଛି ଉଦର ବେଗ ଉପସ୍ଥ ବେଗ, ସେଥିପାଇଁ ଉପସ୍ଥ ବେଗ ଯଦି ଦିଆହେଇଛି ଭଗବାନ ଆମକୁ କାହିଁକି ସଂସାରରେ ସ୍ତ୍ରୀ ପୁରୁଷ ଜୀବନ କାହିଁକି ଦେଇଛନ୍ତି, କଣ ଦିଆହେଇଛି ଯେ ଆମେ ଭାବୁଛୁ ଯେ ଏତେ ସୁନ୍ଦର ଜୀବନ ଦିଆହେଇଛି, କଣ ଭୌତିକ ସଂସାର ଯୋଉଟାକି ଆମକୁ ଦୁଃଖ ଦଉଛି ସେଇଠି ଭୋଗ କରିବା ପାଇଁ ନା, କେବଳ ଶୁଦ୍ଧ କୃଷ୍ଣ ଜୀବାତ୍ମା ମାନଙ୍କୁ ଯେତେବେଳେ 84 ଲକ୍ଷ ଜୀବ ଶରୀର ବହୁତ ଜୀବାତ୍ମା ବୁଲୁଛନ୍ତି ସଂସାରରେ ବୁଲୁଛନ୍ତି ଭଗବାନଙ୍କୁ ପାଇପାରୁନାହାନ୍ତି, ଭଗବାନଙ୍କର ଇଚ୍ଛା ସେମାନେ ଗୋଟେ ଭକ୍ତ ଘରେ କୃଷ୍ଣ ଯତ୍ନଶୀଳ ପରିବାରରେ ଜନ୍ମଗ୍ରହଣ କରନ୍ତୁ, ଯେମିତି ସୂଚିନା ଶ୍ରୀମଦାଙ୍ଗେ ଚକର ଭ୍ରଷ୍ଟ ଭଗବାନ କହୁଛନ୍ତି ନା, ବହୁତ ବହୁତ ଜୀବ ଯେତେବେଳେ ଭକ୍ତି କରତେ କରତେ କୌଣସି ଦୋଷ ତ୍ରୁଟି ଜନିତ ଏଇ ଯୋଉ ତ୍ରୁଟି ଗୁଡା ଆମ ଜୀବନରେ ରହୁଛି ଏଇଟା ସଂଯମ ହେଇପାରିଲାନି, ସେ ସିଦ୍ଧି ଲାଭ କରିପାରିଲାନି, କିନ୍ତୁ ଭକ୍ତି କରୁଛନ୍ତି ସେମାନେ କେମିତି ଉଦ୍ଧାର ହେବେ, ସେଇଥିପାଇଁ ଯେଉଁମାନେ ଭକ୍ତି କରୁଛନ୍ତି ତାଙ୍କ ପାଇଁ ସ୍ପେଶାଲ ଏଇଥିପାଇଁ କୃଷ୍ଣ ଚାହୁଁଛନ୍ତି, ପୁରା ଭକ୍ତିର ଠାକୁର ଲେଖିଛନ୍ତି ସମା ତୁମାର ସେବା ଆମର ତୁମର ଇନ୍ଦ୍ରିୟ ତର୍ପଣ ଦର୍ଶନ ଶ୍ରବଣ ଦର୍ଶନ ଘ୍ରାଣ ଭୋଜନ ବାସନ, ସେଇ ଭୋଜନ ଗାଉଛନ୍ତି ଯେ ଆମର କଣ ହବ ନା ସବୁ ବାସନା तो आमर प्रतिटी इंद्रिय को इंद्रिय तो मु केमिति यूज करबी आपन को सेवा पे सिति बहुत बहुत शुद्ध जीवात्मा ए जगत रे घुरी बोल जदी जे माने भक्ति करी जदी से माने शुद्ध पिता माता पालना के बोली मातृ गर्भ रे आश्रय करना बापा मान को चेतना जदी कृष्ण केंद्रित संयत न होबो से जीवात्मा माने जगत रे जन्म हेबेनी जन्म न होय कि कोन करी एमिति बोली घुरी बोल जदी से अतृप्त होय कि दुख रे घुरी बोल जदी आउ बापा माने असंजत इंद्र द्वारा जगत रे जो पिला को जन्म दउछथि सेमाने भी कोन करछथि ना सेमाने भी दुख संसार से आमे जदि इंद्रिय संजत काम खाद्य जदि संजत हो आमे इंद्रिय भी सेमा कृष्ण केंद्रित हो जो द्वारा कि आमे शुद्ध भक्त संतान पाइबा जहाँ द्वारा आमे भी कष्ट पाइबा सेपि प्रपात कहती कृष्ण सुख कृष्ण गोटे शुद्ध भक्त संतान पाइबा केवल आम कृष्ण प्रार्थना करता बारंबार करमको से शुद्ध भक्त दिखुं प्रभु जहाँ द्वारा मो समस्त पितृपुरुष उद्धार हे जहाँ द्वारा कि संसार कल्याण हम यह प्रार्थना करा दरकार कृष्ण से चिंता रहा दरकार तो ये दि जाए प्रभुपाद या बहुत किसी कह तो तीन टा इंद्रिय आमको निहाती संजय दरकार टोटाल है छटा इंद्रिय मैं कल एक्जामपल देवी समय तो कल आम आलोचना करवा जे पर नेक्स्ट श्लोक ये छय बेग छय दोष छटा दोष आम भितर कौन कौन कल आसवे तो क्या ठीक चार रु छ कर आज जान मोदी लेट होता ठीक चार रु छ कौन कौन दोष आम भितर रही कहानी द्वारा भी जानवा आज एक्जामपल किसी कहानी द्वारा कल कौन कौन ये क्षेत्र रही मेन हूँ ये छटा कुछ कौन कह सर्वम अभिमान पृथ्वी एति की जो दमन करदेव 100% न कर 50% दमन करदेव निज जीवा को सही छटा इंद्रिय को 50% जगत तार मुक्ति पाइव भगवान प्रमाण कर की निज कंट्रोल आम जगत केवल बेग गुड़ा प्रबल संजत समस्त किए समस्त जगत से आई जगत शरीर टा बारंबार से दिन पर्यटन मिले आम ये गोटे मनीष देह मिलूच सुख दुख मिलू जगत सुख पड़ी दुख खाल मिलू मिलूच कौन ना कंट्रोल नुह एति जी जीवन किए चेस्टा कले ना मुझे कथा कह दर बाज्य कथा कहते हैं संजत करीवन अनुसरण कै 100% भगवान जी कन्फर्म ना आम कौन हो आम जप कर सबकि करा संजत होमती कह उपरे कलसी पा ढाई तले कलसी तले गोटे कणा रही चोरा कणा कर दे पाने कौन हम रही कि पानी उपरू डेली चार घंटा ढाले दी घंटा जप कले कि मंगला कणा तो रखी तले जिते भरवे कलसी कणा बाटे दिन सकाल खाली जिते भरते खाली भर से त्रुटि गुडा लिक गुडा पेज पकईद आम भक्ति पूरा आम नाम प्रह शुद्ध तार बल भगवान जी कथ आम भितर एटा दमन एटा संजत करा दरकार कल को दोष गुड़ा रही दोष गुड़ा कल दोष गुड़ा आलोचना करवा अत्याहार प्रयास प्रजल्प नियम आग्रह जनसंघी भक्ति प्रसिद्ध भक्ति केमी उत्तर उत्तर खुब स्पीड बढ़ छा दोष को ठीक करदा कल तेज भक्ति उत्तर उत्तर बढ़िया हरे कृष्ण 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 हरे 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 राम 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 हरे हरे कौन प्रश्न आज आज कष्ट हो कहीं उपदेश तो शिक्षा तो सीपी आमको कष्ट मन हम कहानी।